ଦର୍ଶନ କଲେ ଭଗବାନଙ୍କୁ ଦର୍ଶନ କଲେ କିଭଳି ଭାବରେ ଆଦି ପୁରୁଷ ବୋଲି କୁହାଗଲା, ଆଦି ପୁରୁଷଙ୍କୁ ଦର୍ଶନ କଲେ ଏବଂ ଭଗବାନ ତାଙ୍କୁ ବ୍ରାହ୍ମଣ ଦେବ, ତେଣୁ ସେ ତାଙ୍କୁ ବ୍ରାହ୍ମଣଙ୍କୁ ଏଭଳି ଭାବରେ ପୂଜା କଲେ ଯେଭଳି ଭାବରେ ଭଗବାନ ଦେବତାମାନେ ଭଗବାନ ପୂଜା କରନ୍ତି, ଏ ଗତକାଲି ଆମେ ଆଲୋଚନା କରୁଥିଲେ ବିଷୟରେ। ତେଣୁ ଏଇଭଳି ଭାବରେ ତାଙ୍କୁ ଖାଦ୍ୟ ପ୍ରଦାନ କରିକି ତାଙ୍କୁ ପୂଜା ପୂଜି ସାରିଲା ପରେ ତାଙ୍କୁ ଖାଦ୍ୟ ଦେଇସାରିଲା ପରେ ବର୍ତ୍ତମାନ ସିଏ କ'ଣ କରୁଛନ୍ତି, ଭଗବାନ ବିଶ୍ରାମ ନେଇଛନ୍ତି। ସିଏ ତଂ ଭୁକ୍ତବନ୍ତଂ ବିଶ୍ରାନ୍ତଂ ଉପଗମ୍ୟ ଶତାଙ୍ଗତି। ବ୍ରାହ୍ମଣ ଜଣଙ୍କ ଖାଦ୍ୟ ଗ୍ରହଣ କଲେ, ଭଗବାନଙ୍କର ଦ୍ୱାରକାରେ ଖାଦ୍ୟ ଗ୍ରହଣ କରୁଛନ୍ତି, ପ୍ରସାଦ ଭଗବାନ ପ୍ରସାଦ ମାନେ କ'ଣ, ସେ ଅମୃତ ସବୁ, କେତେ ଆନନ୍ଦ ତାଙ୍କର ନ ହେଉଥିବ, ଦ୍ୱାରକାରେ ଭଗବାନ ସ୍ୱୟଂ ତାଙ୍କୁ ଖାଦ୍ୟ ଦେଉଛନ୍ତି। ତେଣୁ ଏଇଭଳି ଭାବରେ ଭୁକ୍ତବନ୍ତମ ସେ ଖାଦ୍ୟ ଗ୍ରହଣ କରି ବିଶ୍ରାନ୍ତମ, ଏବଂ ସିଏ ମଧ୍ୟ ତାଙ୍କୁ ବ୍ୟବସ୍ଥା କରାଗଲା ସେ ବିଶ୍ରାମ ନେବା ପାଇଁ, ବିଶ୍ରାମ ଯେତେବେଳେ ନେଉଛନ୍ତି ଉପଗମ୍ୟ ଶତାଙ୍ଗତି, ଭଗବାନଙ୍କୁ କୁହାଯାଉଛି ଶତାଙ୍ଗତି, ଭଗବାନ ହେଉଛନ୍ତି ସତ୍ ସଚ୍ଚିଦାନନ୍ଦ, ସିଏ ଭଗବାନ ତାଙ୍କର ଯିଏ ଆଶ୍ରୟ ନେଇଛନ୍ତି ତାଙ୍କୁ ଶତାଙ୍ଗ ବୋଲି କୁହାଯାଏ। ତେଣୁ ଶତାଙ୍ଗତି ହେଉଛନ୍ତି ଭଗବାନ, ସେ ଭଗବାନ ତାଙ୍କ ପାଖକୁ ଘରେ ଯାଇକରି ଉପଗମ୍ୟ ପାଣି ନା ଅଭିମୃଷନ, ଭଗବାନ ତାଙ୍କର ହସ୍ତରେ ତାଙ୍କର ପାଦ ଅବ୍ୟଗ୍ରମ ଅପୃଚ୍ଛତ, ତାଙ୍କର ପାଦ ଦୁଇ ପାଦକୁ ଭଗବାନ ମର୍ଦ୍ଦନ କରୁଛନ୍ତି ବା ମୋଡ଼ି ଦେଉଛନ୍ତି, ପାଦ ପଦ ମୋଡ଼ୁଛନ୍ତି ଭଗବାନ, ପାଦ ସମ୍ବାହନ କରୁଛନ୍ତି। ଏଇଭଳି ଭାବରେ ଭଗବାନଙ୍କର ଭକ୍ତ ବତ୍ସଳତା, ଆମେ ଗତକାଲି କଥାକୁ ଏଠି ବିଶ୍ରାମ ଦେଇଥିଲେ, ଏଇଭଳି ଭାବରେ ଭଗବାନ ପଚାରୁଛନ୍ତି ଅବ୍ୟଗ୍ରମ ଅପୃଚ୍ଛତ, କେଉଁଠି ବ୍ୟଗ୍ର ନାହିଁ ଭଗବାନ, ସିଏ ସମଗ୍ର ତ୍ରିଲୋକର ସିଏ ହେଉଛନ୍ତି ଅଧୀଶ୍ୱର, କିନ୍ତୁ ସିଏ ଜଣେ ବ୍ରାହ୍ମଣଙ୍କୁ ତାଙ୍କର ପାଦ ସମ୍ବାହନ କରିକି ତାଙ୍କ ସହିତ କଥା ହେଉଛନ୍ତି, କୌଣସି ବ୍ୟସ୍ତତା ନାହିଁ ଭଗବାନଙ୍କର। ଆମେ କେତେ ବ୍ୟସ୍ତ ହୋଇଯାଉଛୁ ସବୁବେଳେ, ଆମର ସବୁବେଳେ ବ୍ୟସ୍ତତା ରହିଛି, କଥା କହିବା ଶୁଣିବା ପାଇଁ ମଧ୍ୟ ଆମର ସମୟ ନାହିଁ। ତେଣୁ ଇ ଭଗବାନ ଆସିକି ତାଙ୍କ କଥା କହୁଛନ୍ତି, ଏଇଠି ଆମେ କଥା କରିକି ବିଶ୍ରାମ ଦେଇଥିଲେ। ତେଣୁ ଏଠି କୁହାଯାଉଛି ବର୍ତ୍ତମାନ ଭଗବାନ କହୁଛନ୍ତି, ତିରିଶ ଶ୍ଳୋକରୁ ଆମେ ଆରମ୍ଭ କରିବା କଥା, କହୁଛନ୍ତି କଚିତ ଦ୍ୱିଜବର ଶ୍ରେଷ୍ଠ ଧର୍ମସ୍ତେ ବୃଦ୍ଧ ସମ୍ବନ୍ଧ ବର୍ତ୍ତତେ ନାତି କୃଷ୍ଣ ସନ୍ତୁଷ୍ଟ ମନସ ସଦା। ତେଣୁ କହୁଛନ୍ତି କଚିତ ଦ୍ୱିଜବର ଶ୍ରେଷ୍ଠ, ଏ ଦ୍ୱିଜବର ଦ୍ୱିଜମାନ ଭିତରେ ଶ୍ରେଷ୍ଠ, ଦ୍ୱିଜବର ଶ୍ରେଷ୍ଠ ଧର୍ମସ୍ତେ ବୃଦ୍ଧ ସମ୍ବନ୍ଧ, ଯେଉଁ ଧର୍ମ ରହିଛି ଏ ଧର୍ମକୁ ବର୍ତ୍ତତେ ନାତି କୃଷ୍ଣ, ସେ ଧର୍ମକୁ ପାଳନ କରିବା ପାଇଁ ତୁମର କିଛି କଷ୍ଟ ହେଉନାହିଁ, ତ ନାତି କୃଷ୍ଣ ସନ୍ତୁଷ୍ଟ ମନସ ସଦା, ଏବଂ ସବୁ ସମୟରେ ତୁମେ ସନ୍ତୁଷ୍ଟ ମନ ହେଇକରି ଏଇଭଳି ଭାବରେ ଧର୍ମ ପାଳନ କରି କୌଣସି କଠିନ କୌଣସି ପ୍ରତିବନ୍ଧକ ବା ଅସୁବିଧା ତ ଆସୁନାହିଁ, ଏଇଭଳି ଭାବରେ ପ୍ରଶ୍ନ ପଚାରିଛନ୍ତି। ସାଧାରଣତଃ ଏଇଭଳି ଭାବରେ ପ୍ରଶ୍ନ ପଚରାଯିବା କଥା ଭଗବାନ ଦେଖାଉଛନ୍ତି, କିଭଳି ଭାବରେ ପ୍ରଶ୍ନ ପଚରାଯିବ, ଧର୍ମ ଠିକ୍ ଭାବରେ ପାଳନ ହେଉଛି ନା ନାହିଁ, ତୁମର କିଛି ଅସୁବିଧା ହେଉନାହିଁ ତ ରାଜ୍ୟରେ, ରାଜା ଏଭଳି ବ୍ୟବସ୍ଥା କରିବେ, ରାଜା କହିଲେ ଭଗବାନଙ୍କ ପ୍ରତିନିଧି, ଭଗବତ ଗୀତାରେ ଭଗବାନ କହିଲେ ନରାଣାଂ ଚ ନରାଧିପଂ, ତେଣୁ ରାଜା ଯେହେତୁ ଭଗବାନ ପ୍ରତିନିଧି, ତେଣୁ ସେ ଏଭଳି ଭାବରେ ବ୍ୟବସ୍ଥା କରି ପ୍ରଜାମାନେ ଠିକ୍ ଭାବରେ ଧର୍ମକୁ ପାଳନ କରିପାରିବେ, ଧର୍ମ ପାଳନରେ ଯେମିତି ତାଙ୍କର କିଛି କଷ୍ଟ ନ ହୁଏ ଏଭଳି ଭାବରେ। କିନ୍ତୁ କଳିଯୁଗରେ ଏସବୁ ସୁବିଧା ନାହିଁ, କିଛି ସବୁ ପ୍ରକାର ଅସୁବିଧା ଆସି ପହଞ୍ଚି ଯାଇଛି କଳିଯୁଗରେ। କିନ୍ତୁ ଭଗବାନ ଦ୍ୱାପର ଯୁଗର ଅନ୍ତିମରେ ଆସିଥିଲେ, କଳିଯୁଗ ଆରମ୍ଭ ହୋଇଯାଇଥିଲା ଭଗବାନ ଯିବା ସମୟରେ, କିନ୍ତୁ କଳି ପ୍ରବେଶ କରିପାରୁନଥିଲେ। କିନ୍ତୁ ଭଗବାନ ଚାଲିଗଲା ପରେ କଳି ଆସିଲେ, ପ୍ରବେଶ କଲେ, କଳିର ସମୟ ଆସିଗଲା। ତେଣୁ କଳିଯୁଗରେ ସବୁ ପ୍ରକାର ଅସୁବିଧା ରହିଛି, ଧର୍ମ ପାଳନ କରିବେ ଲୋକମାନେ, ଧର୍ମ କ'ଣ ଜାଣନ୍ତି ନାହିଁ, ପାଳନ କରିବା କଥା ତ ଅଲଗା କଥା। ସାଧାରଣତଃ ଯେଉଁ ରହିଛି ଧର୍ମ ଅର୍ଥ କାମ ମୋକ୍ଷ, ଚାରିଟି ବସ୍ତୁ ରହିଛି, ଏଇଥିରେ ପଶୁମାନଙ୍କଠାରୁ ମନୁଷ୍ୟ ଭିନ୍ନ, ନହେଲେ ପଶୁ ଏବଂ ମନୁଷ୍ୟ ଭିତରେ କୌଣସି ତଫାତ୍ ନାହିଁ। ଆମର ଯେଉଁ କୁହାଯାଏ ହିତୋପଦେଶରେ, ଆହାର ନିଦ୍ରା ଭୟ ମୈଥୁନଂଚ ସାମାନ୍ୟ ଏତଦ୍ ପଶୁ ଭିନ୍ନ ରାଣାମ, ଆହାର ନିଦ୍ରା ଭୟ ଏବଂ ମୈଥୁନ ଏ ଚାରୋଟି ଯେଉଁ ରହିଛି ଶରୀରର ଆବଶ୍ୟକତା ରହିଛି, ଶରୀର ପଶୁମାନଙ୍କର ରହିଛି, ମନୁଷ୍ୟମାନଙ୍କର ରହିଛି। କିନ୍ତୁ ମନୁଷ୍ୟମାନଙ୍କର ବିଶେଷତା ଏଇ ହେଉଛି ଯେ ସେ ଧର୍ମ ପାଳନ କରିବେ, ଧର୍ମ ପାଳନ ହେଉନାହିଁ ମାନେ ସେମାନେ ପଶୁ ଭଳି ରହିଛନ୍ତି। ତେଣୁ ଏଇ ଯେଉଁ ଧର୍ମ ପାଳନ ପାଇଁ ବ୍ୟବସ୍ଥା କରାଯିବା କଥା, ଯେମିତି ସେ ଠିକ୍ ଭାବରେ ଧର୍ମ ପାଳନ କରିପାରିବେ। ତେଣୁ ଏଠି ଭଗବାନ ସେଇଟା ପଚାରୁଛନ୍ତି, ତୁମର ଧର୍ମ ପାଳନ କରିବା ପାଇଁ କିଛି ଅସୁବିଧା ହେଉନାହିଁ ତ? ନାତିକୃଷ୍ଣ ସନ୍ତୁଷ୍ଟ ମନସ ସଦା, ତମେ ଠିକ୍ ଭାବରେ ସନ୍ତୁଷ୍ଟ, ସବୁ ସାଉଣ୍ଡ ହେଉଛି ତ, ତେଣୁ ସନ୍ତୁଷ୍ଟ ମନସ ସଦା, ସବୁବେଳେ ସନ୍ତୁଷ୍ଟ, ଇଏ ମନର ଗୋଟେ କ'ଣ, ମନର ଗୋଟେ ତପସ୍ୟା, ସନ୍ତୁଷ୍ଟ ହେବା। ଭଗବତ ଗୀତା 17 ଅଧ୍ୟାୟରେ ଭଗବାନ କହିଲେ ମନ ସଂଯମ, ଏଠି ରହିଛି 17 ଅଧ୍ୟାୟରେ ସେଟା କୁହାଯାଇଛି, ସେଇଟା ମନର ଗୋଟେ ତପସ୍ୟା। ମନ ସଂଯମ୍ୟ ମୌନ ମାତ୍ମିର୍ଘ ଭାବ ସଂଶୋଧି ତପ ମାନସ ଉଚ୍ଚତେ, ଶରୀର ମନ ଏବଂ ବଚନ ଏ ତିନୋଟି ଯାକର ତପସ୍ୟା ରହିଛି। ମନ ପ୍ରସାଦ ସୌମ୍ୟତମ ମୌନ ମାତ୍ମ ବିନିଗ୍ରହ ଭାବ ସଂଶୋଧି ତପ ମାନସ ଉଚ୍ଚତେ, ତେଣୁ ସନ୍ତୁଷ୍ଟ ମନସ କହିଲେ ମନ ପ୍ରସାଦ, ସବୁ ଯେଉଁ ପରିସ୍ଥିତିରେ ରହିଲେ ମଧ୍ୟ ସେଥିରେ ସନ୍ତୁଷ୍ଟ ରହିବା, ଇଏ ଗୋଟେ ମନର ତପସ୍ୟା। ଏଇଟା ତପସ୍ୟା ଆମେ କରିବାକୁ ପଡ଼ିବ, ନହେଲେ ମନଟା ସବୁବେଳେ କେବେରେ ସନ୍ତୁଷ୍ଟ ରହିବ ନାହିଁ, ଯେ ଯେତେ ପାଇଲେ ମଧ୍ୟ ସିଏ ସନ୍ତୁଷ୍ଟ ହେବ ନାହିଁ, ଆହୁରି ଦରକାର ଆହୁରି ଦରକାର, ଏଭଳି ଭାବେ ତାଙ୍କର ମନର ଏ ଚିନ୍ତା ଆସିବ। ତେଣୁ ସବୁ ପରିସ୍ଥିତିରେ ଜଣେ ଯଦି ସନ୍ତୁଷ୍ଟ ରହିବ ତାହେଲେ ସେଇଟା ଗୋଟେ ମନର ତପସ୍ୟା ହେଲା। ମନଟାକୁ ଆମେ ସଂଯମ କରିବା, ମନଟା ଯଦି ଆମେ ସଂଯମ ନ ରଖିପାରିଲେ ତାହେଲେ ସେଇଟା ଆମର ଶତ୍ରୁ ହୋଇଯିବ। ଯଦି ମନକୁ ଆମେ ନିଜ ସଂଯମରେ ରଖୁଛେ ତାହେଲେ ସେଇଟା ଆମର ବନ୍ଧୁ ହେବ। ଏ ମନଟା ଏତେ ଗୁରୁତ୍ୱପୂର୍ଣ୍ଣ ରହିଛି, ତେଣୁ ଭଗବାନ ସେ କଥା ପଚାରୁଛନ୍ତି ଯେ ବର୍ତ୍ତମାନ ନାତିକୁ ଶ୍ରେଣ ସନ୍ତୁଷ୍ଟ ମନୁଷ୍ୟ ସଦା, ଧର୍ମ ପାଳନ କରିବାରେ କୌଣସି କଷ୍ଟ ହେଉନାହିଁ ତ? ଏବଂ ତୁମେ ସବୁବେଳେ ସନ୍ତୁଷ୍ଟ ମନରେ ରହିପାରୁଛ ତ? ଧର୍ମ ଜଣେ ପାଳନ କଲେ ଜଣେ ସନ୍ତୁଷ୍ଟ ମନ ସନ୍ତୁଷ୍ଟ ହେବ। ତେଣୁ ଏ ଶ୍ଳୋକର ଭାଷାରେ କୁହାଯାଉଛି ଯେ ସଦା ଦୁଃଖ କାଳେ ବି ସନ୍ତୁଷ୍ଟ, ଦୁଃଖ ଯେମିତି ଆମେ ଦେଖିବା ଆମର ସୁଦାମ ଭଗବାନଙ୍କର ସଖା ଥିଲେ, ସୁଦାମା ଦ୍ୱାରକାରେ ରହୁଥିଲେ, ତାଙ୍କର ଏତେ ଅଭାବ ଥିଲା, ଖାଦ୍ୟ ପାଇପାରୁନଥିଲେ ଠିକ୍ ଭାବରେ, ତାଙ୍କ ପିଲା ଛୁଆମାନେ ସବୁ ରହିଛି, ବହୁତ କଷ୍ଟରେ ରହୁଥିଲେ, କିନ୍ତୁ ସବୁବେଳେ ସନ୍ତୁଷ୍ଟ ରହୁଥିଲେ ଏବଂ ତାଙ୍କ ପତ୍ନୀ ବହୁତ ତାଙ୍କୁ ଅନୁରୋଧ କରୁଥିଲେ, ଯାହା ତୁମର ସଖା ରହିଛନ୍ତି ଦ୍ୱାରକାରେ ରହିଛନ୍ତି ଆଉ ସେ କିଛି ଧନ ପ୍ରଦାନ କରିବେ, ଏହିଭଳି ଭାବରେ ବାରମ୍ବାର ବାରମ୍ବାର ତାଙ୍କ ପତ୍ନୀ ଯେତେବେଳେ କହିଲେ ସେତେବେଳେ ସେ ଚିନ୍ତା କଲେ ଯେ ଅୟମ୍ ହି ପରମ ଲାଭ ଉତ୍ତମ ଶ୍ଳୋକ ଦର୍ଶନ, ଭଗବାନଙ୍କର ଯେଉଁ ଦର୍ଶନ କରିବା ସେଇଟା ଶ୍ରେଷ୍ଠ ଲାଭ, କିଛି ଧନ ମିଳୁ କି ନ ମିଳୁ କହିକି ସେ ଗଲେ ଏସବୁ ଦଶମ ସ୍କନ୍ଧ 80 ଏବଂ 81 ଅଧ୍ୟାୟ ସେ ବର୍ଣ୍ଣନା କରାଯିବ ଭଗବାନ ସୁଦାମା ଏଗୁଡ଼ି ଭଗବାନ ଦେଖାଉଛନ୍ତି ତାଙ୍କର ସଖା ଭଗବାନଙ୍କ ସଖା ସିଏ ପାଠ ପଢ଼ିଲା ବେଳେ ଯେଉଁ ରହିଛନ୍ତି ଯେଉଁ ପଢ଼ୁଥିଲେ ସଞ୍ଜୀବନୀ ମୁନିଙ୍କ ପାଖରେ ଉଜ୍ଜୟିନୀରେ ସେଇଠି ସଖା ହିସାବରେ ଥିଲେ, ବହୁତ କଥା ଲୀଳା ରହିଛି ଏଇଟା ଆମେ ସେସବୁ ଆଲୋଚନା କରିବା ନାହିଁ, କିନ୍ତୁ ଭଗବାନଙ୍କ ସଖା ଥିଲେ କେତେ ତାଙ୍କର ସୌଭାଗ୍ୟ ଭଗବାନ ସହିତ ସଖା ହିସାବରେ ପାଠ ପଢ଼ୁଥିଲେ, ସହପାଠୀ ସାଙ୍ଗ ହେଇକି ପଢ଼ୁଥିଲେ, ତେଣୁ ଇଏ ଏସବୁ ଆମେ ବର୍ଣ୍ଣନା କରିବା ନାହିଁ କାହିଁକିନା କଲା ଆମେ ସେଠୁ ଚାଲିଯିବ କଥା ସେପଟେ, କିନ୍ତୁ ଏଇଭଳି ଭାବରେ ସନ୍ତୁଷ୍ଟ ଥିଲେ ତେଣୁ ତାଙ୍କର ପ୍ରତିନିଧି ଯେତେବେଳେ ବାରମ୍ବାର ଅନୁରୋଧ କଲେ ସେ ଗଲେ ଏବଂ ଚିନ୍ତା କରୁଛନ୍ତି ଧନ କିଛି ମିଳୁ କି ନ ମିଳୁ କିନ୍ତୁ ଭଗବାନଙ୍କୁ ଦର୍ଶନ କରିବି ସେଇଟା ହେଉଛି ଶ୍ରେଷ୍ଠ ଲାଭ, ଏୟଂ ହି ପରମ ଲାଭ, ଉତ୍ତମ ଶ୍ଳୋକ ଦର୍ଶନ, ଏଇଭଳି ଭାବରେ ବାରମ୍ବାର ପ୍ରାର୍ଥନା କରିବାକୁ ସେ ଗଲେ, ନହେଲେ ସେ ଚିନ୍ତା କରୁନଥିଲେ ଆମର କ'ଣ ଧନ ଦରକାର ଭଗବାନ ଯେଉଁଭଳି ଭାବରେ ରଖିଛନ୍ତି ଆମେ ସେଥିରେ ରହିବା, ଏଇଟା କହିବାଟା ବହୁତ ସହଜ କିନ୍ତୁ କାର୍ଯ୍ୟକାରୀ କରିବାଟା ଗୋଟେ କଷ୍ଟ, ଯେଉଁମାନେ କାର୍ଯ୍ୟକାରୀ କରିପାରିବେ ସେମାନେ ପ୍ରକୃତରେ ଆନନ୍ଦରେ ରହିପାରିବେ, ଭଗବାନ ଏସବୁ କଥାଟି କହୁଛନ୍ତି ସନ୍ତୁଷ୍ଟ ମନୁଷ୍ୟ ସଦା, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ସଦା ଦୁଃଖ କାଳେ ବି ଦୁଃଖ ସୁଖ ଆସିବ, ବୌଦ୍ଧ ଜାଗତ ଏଭଳି ସୃଷ୍ଟି ହେଇଛି କାଳେନ ସର୍ବତ୍ର ଗଭୀର ରହସା, ଦୁଃଖ ଆସିବ ସୁଖ ଆସିବ, ପାପ ପୁଣ୍ୟର ଫଳରେ ପାପ କର୍ମର ଫଳ ଅନୁସାରେ ଦୁଃଖ ଆସିବ, ପୁଣ୍ୟକର୍ମ ଫଳ ଅନୁସାରେ ସୁଖ ଆସିବ, କିନ୍ତୁ ଭକ୍ତ ଯିଏ ସେ ସବୁବେଳେ ସବୁ ଅବସ୍ଥାରେ ସନ୍ତୁଷ୍ଟ ରହିବା ପାଇଁ ଶିକ୍ଷା କରିବେ, ଯାହା ମିଳିଲା ସେଥିରେ ସନ୍ତୁଷ୍ଟ ରହିବେ, ଏଇଟା ଭକ୍ତଙ୍କର ଇଏ ହେଉଛି ସାଧନା, ଭକ୍ତଙ୍କର ଇଏ ହେଉଛି ମନର ତପସ୍ୟା ଗୋଟେ ମଧ୍ୟ, ଶରୀର ମନ ଏବଂ ବଚନର ସବୁ ତପସ୍ୟା ରହି 17 ଅଧ୍ୟାୟ ଭଗବାନ କହିଛନ୍ତି, ତେଣୁ ସବୁ ଅବସ୍ଥାରେ ଆମେ ଯଦି ସନ୍ତୁଷ୍ଟ ରହିବା ଯାହା ମିଳିଲା ଭଗବାନଙ୍କ ଇଚ୍ଛାରେ ମିଳୁଛି ସେଥିରେ ଆମେ ସନ୍ତୁଷ୍ଟ ରହିବା, ତାହେଲେ ମନଟା ଆମର ବନ୍ଧୁ ହେଇଯିବ, ଭଗବତୀ 6 ଅଧ୍ୟାୟ ଭଗବାନ କହିଲେ, କିନ୍ତୁ ଯଦି ଆମେ ଅସନ୍ତୁଷ୍ଟ ରହିଲେ ଯେତେ ଯାହା ମିଳିଯାଉଛି ସନ୍ତୁଷ୍ଟ ହେବ ନାହିଁ ସିଏ ଯେତେ ଯାହା ମିଳିଲେ ମଧ୍ୟ, ତେଣୁ ଏଭଳି ଭାବରେ ଭଗବାନ ସୁଦାମାଙ୍କ ସହିତ ଯେଉଁ ବିପ୍ରଦାଙ୍କ ସହିତ ତାଙ୍କ ନାଁ ମଧ୍ୟ ତାଙ୍କ ନାଁ ହେଉଛି ସୁନନ୍ଦ, ସୁନନ୍ଦ ତାଙ୍କ ନାଁ, ତେଣୁ ତାଙ୍କୁ ଏଭଳି ଭାବେ ପଚାରୁଛନ୍ତି ସନ୍ତୁଷ୍ଟ ଚରି ବର୍ତ୍ତତ ବ୍ରାହ୍ମଣ ଯେନ କେନଚି ଅହିୟମାନ ସ୍ୱଧର୍ମାସ୍ତ ହ୍ୟାସ୍ୟ କ୍ଷୀଳ କାମ ଦୁଃ, ସନ୍ତୁଷ୍ଟ ଯଦି ବର୍ତ୍ତେତ ଯଦି ଜଣେ ସବୁ ଅବସ୍ଥାରେ ଏଇ ମନର ତପସ୍ୟା ବୋଲି କୁହାଯାଇଛି ମନଟା ସବୁ ଅବସ୍ଥାରେ ସନ୍ତୁଷ୍ଟ ରହିବ, ଯଦି ରହିଲା ସନ୍ତୁଷ୍ଟ ଯଦି ବର୍ତ୍ତେତ ବ୍ରାହ୍ମଣ ଯେନ କେନଚି ଯେକୌଣସି ଉପାୟରେ ହେଉନା କାହିଁକି ଯଦି ମନଟା ସନ୍ତୁଷ୍ଟ ରହିଲା, ବିଶେଷ ଭାବରେ ବ୍ରାହ୍ମଣମାନଙ୍କ ପାଇଁ କୁହାଯାଉଛି ବ୍ରାହ୍ମଣମାନଙ୍କର ଏଇଟା ସେମାନେ ସବୁ ସମ ଦମ ତପ ଶୌଚ ଏସବୁ ରହିଛି ନା ବ୍ରାହ୍ମଣର କର୍ତ୍ତବ୍ୟ ହେଉଛି ଏଇଟା, ତେଣୁ ବ୍ରାହ୍ମଣ କହିଲେ ସତ୍ୟଗୁଣରେ ସେମାନେ ରହିଛନ୍ତି, ସତ୍ୟଗୁଣର ଏସବୁ ଲକ୍ଷଣ ସବୁ ରହିଛି, ନିବର୍ତ୍ତ ଜ୍ଞାନ କେମିତି ଅହିୟମାନ ସ୍ୱଧର୍ମାସ୍ତ, ତେଣୁ ଯେକୌଣସି ପରିସ୍ଥିତି ଯଦି ସେ ମନ ସନ୍ତୁଷ୍ଟ ରହିପାରିଲା ତାହେଲେ ଧର୍ମରେ ସେ ବିଚଳିତ ହେବ ନାହିଁ, ଅହିୟମାନ ସ୍ୱଧର୍ମାସ୍ତ ଯାହାର ଯେଉଁ ଧର୍ମ ରହିଛି ସେ ଧର୍ମରୁ ସେ ବିଚଳିତ ହେବ ନାହିଁ, ୟସ୍ୟା କ୍ଷୀଳ କାମ ଦୁଃ, ଏବଂ ସେଇ ପରିସ୍ଥିତି ସେଇଭଳି ଭାବରେ ଜଣେ ଯଦି ସନ୍ତୁଷ୍ଟ ରହିବ ତାହେଲେ ସେଇ ଅବସ୍ଥା ତାଙ୍କୁ ସବୁ ପ୍ରକାର ତାଙ୍କର କାମନାକୁ ପୂରଣ କରିବ, ଭଗବାନ କହୁଛନ୍ତି ହି ଅସ୍ୟା ଅକ୍ଷିଳ କାମ ଦୁଃ, ଏଇ ମନ ସନ୍ତୁଷ୍ଟ ହେଉଛି କେତେ ଗୁରୁତ୍ୱପୂର୍ଣ୍ଣ, ସବୁ ଅବସ୍ଥାରେ ଯଦି ଆମେ ସନ୍ତୁଷ୍ଟ ରହିପାରିବା ତାହେଲେ ଆମେ ସମସ୍ତ କାମନା ସେଇ ଅବସ୍ଥା ହିଁ ସବୁ କାମନା ପୂରଣ କରିବ ଭଗବାନ କହୁଛନ୍ତି, ତେଣୁ ଜୀବ ଗୋସ୍ୱାମୀ କହୁଛନ୍ତି ଯେ ତତ ସ୍ତୁତ୍ୟର୍ଥ ସନ୍ତୋଷ ନେବ ସ୍ତୌତି, ଏ ସନ୍ତୋଷର ବହୁତ ଗୁଣ ରହିଛି, ଏ ସନ୍ତୋଷକୁ ବିଷୟରେ ଭଗବାନ ପ୍ରଶଂସା କରୁଛନ୍ତି, ଜଣେ ଯଦି ସନ୍ତୁଷ୍ଟ ରହିପାରିଲା ତାହେଲେ ସେ ତା'ର ସ୍ୱଧର୍ମ ଠିକ୍ ଭାବରେ ଆଚରଣ କରିପାରିଲା, ତେଣୁ ଏଇଟାକୁ ଅନ୍ୟ ବ୍ୟତିରେକ ଭାବରେ କହୁଛନ୍ତି, ସିଧାସଳଖ ପ୍ରତ୍ୟକ୍ଷ ଭାବରେ ପରୋକ୍ଷ ଭାବରେ କହୁଛନ୍ତି, ତା ପରସ୍ପର ମୋତେ କହିଲେ असंतुष्टो असत्क्रोध लोकानात्मोत्यपि स्थिरस्वरः अकिंचनोपि संतुष्टः सेते सर्वांगपि ज्वरः। असंतुष्ट असत्कृत लोका, जो माने असंतुष्ट सब असत्क्रोध गोटे थर असंतुष्ट है अलग कथा, कि असत्कृत बारंबार बारंबार असंतुष्ट जिते जो परिस्थिति रहिले मध्ये सेमाने असंतुष्ट रहिबे। असंतुष्ट असत्कृत लोका लोकान आत्म आत्मोत्य श्रेष्ठ एमती देवता मानक लोक गले से सन्तुष्ट हो पारे ना। असंतुष्ट असकृत लोकान आत्मोत्य श्रेष्ठर उन्नत सुर लोक जाओ ये सब जो लोक गले उन्नत लोक रही कि तथापि से असंतुष्ट रहा सब असंतुष्ट रहा अकिंचन भी सन्तुष्ट से सर्वांग भी ज्वर। तेणु जनक जड़े जदि मनटा को नियंत्रण करना सतोष प्राप्त हो पारना जिते जहाँ धन देने से सतोष हो पारना। भगवान तो ब्राह्मण रूप से जाते यीला देखुले श्री भगवान ब्राह्मण के सतुष्ट रे जिते पहुँचीगले बड़ी महाराज पाखे से कहले मोर मात्र तीन पाद भूमि दरकार कौन जितेन्द्र समिता पदा मम पदानी त्रिणी दैतेन्द्र समिता पदा मम मोर कि भूमि ईसद भूमि मोर दरकार कहले मोर कि अल्प भूमि दरकार हाँ के पदानी त्रिणी दैतेन्द्र हे दैतेन्द्र मोर तीन पाद भूमि दरकार ना किभली तीन पाद कौन पाद माप ना पदा समिता पदा मम निज पाद को देख कहे छोट छोट पाद को देख यही पाद मोर तीन पाद भूमि दरकार है। भली महाराज जो शुणिले हसिले अति सुंदर भाव कथा कहते बहुत शास्त्र गर्भ कथा सब कहते पूर्वर कि कहले तुम प्रकृत में बाल सुलभ मती तुम प्रकृत में मती एत उन्नत नुह हाँ तीन पाद भूमि छोटे छोटे पाद नहीं कौन कर भगवान सही कही जी जी मिलूँ जो सन्तुष्ट नाला तर जी दरकार से सन्तुष्ट नाला एमती कि नववर्ष समेत आनी सप्तीप परेया ए भौतिक जगत सतट दीप रही आम जो रोचे ये हूँ गोटे दीप रही है जम्बू द्वीप प्रति दीपे नौटी वर्ष रही आम हूँ भारत वर्ष रोचे उत्कल खंड रोचे तेणु ये भाव जड़े जदि सतटा जगह दीप प्रति दीप नौटी वर्ष रही सब जगह दिखे जड़े लोभी व्यक्ति केवल सन्तुष्ट हो पार ना। भगवान ये जो कहले बड़ी महाराज कहले ठीक है तार दिव से ही समय तक गुरु आस शुक्राचार्य कहले हे तर पिता नाम हूँ प्रहलाद पुत्र होती कौन तक ना विरोचन हे भैरोचन बोली कह संबोधन कले भैरोचन विरोचन कह पुत्र कह उदेश हूँ विरोचन पिता देवता मान को निजर आयुष प्रदान करदे देवता मान ठकिक आयुष को नहींगले प्राणहरण करदे तेणु आज तुम से भाव अवस्था आमको ठकिया आवता मान पक्ष आम शत्रु तुम तीन पाद भूमि फल तुम त्रिलोक को नहीं जी और तुम शत्रु इंद्र को प्रदान करेंगे यही भाव कहले से मारे ना ये सब कथा रही आम आलोचना करवा ना खाली भगवान ये कही ब्राह्मण जे जितनी से सन्तुष्ट रहा कथा ये ब्राह्मण गुण होता केवल सन्तुष्ट रे तेणु असंतुष्ट असत्कृत लोकान आत्मोति अपि सुरक्षर देवलोक गले सन्तुष्ट हो पार देवत लोक वर्णना कर देवलोक जिते आम उन्नत लोक को जीवा से पूर्व लोक से शहे गुण अधिक भौतिक ऐश्वर्य सुख रही सीठी शहे गुण लेखा अधिक सुख रही सीठी भौतिक सुख किंतु स्वरलोक गले देवलोक गले तीतम भूतवा स्वर्गलोक विशाल भगवदगीता नवम अध्याय भगवान कहले बहुत प्रकार ऐश्वर्य सीठी रही स्वर्गलोक विशाल शब्द व्यवहार करा कर सब मत्सरता रही ଦେବଲୋକରେ ତାଙ୍କର ମଧ୍ୟ ସେ କେବଳ ସନ୍ତୁଷ୍ଟ ହୋଇପାରନ୍ତି, ସେ ଦେଖନ୍ତି ତାଙ୍କର ଅଧିକା, ତାଙ୍କର ଅଧିକା ପ୍ରିଭିଲେଜ୍ ରହିଛି, ତାଙ୍କର ଅଧିକା, ତାଙ୍କର ଅଧିକା ଏଇଭଳି ଭାବରେ କିଏ ସନ୍ତୁଷ୍ଟ ହୋଇପାରନ୍ତି ନାହିଁ। ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି ଦେବଲୋକ ବିଷୟରେ। ଏଠି ଭଗବାନ ମଧ୍ୟ କହୁଛନ୍ତି ସୁରେଶ୍ୱର, ସୁରଲୋକକୁ ଯାଇ ସେମାନେ ସବୁ ଈଶ୍ୱର ଦେବତାମାନେ, ସେମାନେ ତାଙ୍କର ବହୁତ ଶକ୍ତି ରହିଛି, କ୍ଷମତା ରହିଛି ସେମାନେ, କିନ୍ତୁ ହେଲେ ମଧ୍ୟ ଅସନ୍ତୁଷ୍ଟ ହେଲେ ସେ ଶାନ୍ତିପ୍ରାପ୍ତ ହୋଇପାରିବେ ନାହିଁ। କିନ୍ତୁ ଅକିଞ୍ଚନ ବି ସନ୍ତୁଷ୍ଟ, ଅକିଞ୍ଚନ ଯାହାର କିଛି ନଥିଲେ ମଧ୍ୟ ସନ୍ତୁଷ୍ଟ, ଯଦି ସେ ସନ୍ତୁଷ୍ଟ ରହିଲା ତାହେଲେ ସେତେ ସର୍ବାଙ୍ଗ ବିଜ୍ଜର, ତାହେଲେ ସବୁ ଅଙ୍ଗରେ ସେ ବିଜ୍ଜର, ସବୁ ଅଙ୍ଗରେ ସେ ଶାନ୍ତିପ୍ରାପ୍ତ ହେବେ, ସୁଖରେ ରହିବେ ସେମାନେ। ଆମେ ପିଲାଦିନ ସ୍କୁଲରେ ପଢ଼ିଲା ବେଳେ ପଢ଼ୁଥିଲୁ ଏନଚାଣ୍ଟେଡ୍ ସାପ, ଏନଚାଣ୍ଟେଡ୍ ସାପ ଗୋଟେ ପଢ଼ୁଥିଲୁ। ଜଣେ ରାଜା ଥିଲେ, ସିଏ ସବୁବେଳେ ତାଙ୍କର ବିଭିନ୍ନ ପ୍ରକାର ଅସନ୍ତୋଷ ସବୁ ରହୁଥିଲା ଏବଂ ବିଭିନ୍ନ ପ୍ରକାର ରୋଗ ଫୋଗ ସବୁ ରହୁଥିଲା। ତେଣୁ ଜଣେ ତାକୁ କହିଲେ ଆପଣ ଯଦି ଗୋଟେ ଏଭଳି ବ୍ୟକ୍ତିର ସାର୍ଟଟାକୁ ଆଣିକି ପରିଧାନ କରି ପିନ୍ଧି ପକାଇବେ, ଯେଉଁ ବ୍ୟକ୍ତି ସବୁବେଳେ ଆନନ୍ଦରେ ରହୁଛନ୍ତି, ତାହେଲେ ଆପଣ ମଧ୍ୟ ଆନନ୍ଦରେ ରହିବେ। ଏଇଭଳି ଭାବରେ କହିଲା ପରେ ତାଙ୍କର ମନ୍ତ୍ରୀ ଗଲେ ବୁଝିବା ପାଇଁ କିଏ ଆନନ୍ଦରେ ଅଛି ତାଙ୍କ ରାଜ୍ୟରେ। ଯାଇ ଦେଖିଲେ ଗୋଟେ ବ୍ୟକ୍ତି ଜଣକ କ'ଣ କରୁଛି ନା, ବହୁତ ଆନନ୍ଦରେ ଗୀତ ବୋଲିକିରି ନାଚିକିରି ବୋଲୁଛି, ଏଇଭଳି ଭାବରେ ରହିଛି। କିନ୍ତୁ ମନ୍ତ୍ରୀ ତାଙ୍କ ଯାହା କହିଲେ, କହିଲେ ଆପଣଙ୍କର ସାର୍ଟଟା ମୋତେ ଦେବେ କି, ଆପଣଙ୍କର ଡ୍ରେସ୍ ଯେଉଁ ରହିଛି ସାର୍ଟଟା ଦେବେ କି, ଆମର ରାଜାଙ୍କ ଦରକାର ହେଉଛି ନା, ମୋର କିଛି ସାର୍ଟ ନାହିଁ, ଏନଚାଣ୍ଟେଡ୍ ସାର୍ଟ ଏଇଟା ପଢ଼ୁଥିଲୁ ସ୍କୁଲରେ, ସ୍କୁଲରେ ନା କଲେଜରେ ପଢ଼ୁଥିଲେ ଏଇଟା। ଆଉ ଏଠି ଭଗବାନ କଥା କହୁଛୁ ଅକିଞ୍ଚନ ବି ସନ୍ତୁଷ୍ଟ, ଅକିଞ୍ଚନ ହେଲେ ମଧ୍ୟ ତାଙ୍କର କିଛି ନାହିଁ କିନ୍ତୁ ସେ ସନ୍ତୁଷ୍ଟ, ତେଣୁ ସେ ଯେ ସର୍ବାଙ୍ଗ ବି ଜ୍ୱର, ତେଣୁ ସେ ସବୁ ବହୁତ ସୁଖରେ ରହିବେ, ସର୍ବାଙ୍ଗ ବି ଜ୍ୱର, ତାଙ୍କର କୌଣସି ଅଙ୍ଗରେ କିଛି ତାପ ପ୍ରାପ୍ତ ହେବେ ନାହିଁ, ସେତେ କହିଲେ ସୁଖ ମାସ୍ତେ, ସୁଖରେ ସେମାନେ ରହିବେ। ସର୍ବେଷୁ ଅଙ୍ଗେଷୁ କହିଲେ ବାପ ପାଣି ଆଦିଷୁ ବି ଜ୍ୱର ତାପ ରହିତ, କଥା ତାଙ୍କୁ ଯଦି ଅସନ୍ତୁଷ୍ଟ ରହିଛି କଥାରେ ମଧ୍ୟ ସେ ଆନନ୍ଦ ପ୍ରାପ୍ତ ହୋଇପାରିବେନି, କଥା ଠିକ୍ ଭାବରେ କହିପାରିବେ ନାହିଁ, ଶରୀର ମାନ ହସ୍ତ ବା ଇନ୍ଦ୍ରିୟମାନଙ୍କ ଦ୍ୱାରା ମଧ୍ୟ ଠିକ୍ ଭାବରେ କାର୍ଯ୍ୟ କରିପାରିବେ ନାହିଁ ଅସନ୍ତୁଷ୍ଟ ରହିବା ଦ୍ୱାରା। କିନ୍ତୁ ଜଣେ ସନ୍ତୁଷ୍ଟ ରହିଲେ ତାପରୁ ସେ ମୁକ୍ତ ହୋଇଯିବ, ତାପରେ ରହିତ ହୋଇଯିବ। ତେଣୁ ଏଠି ଜୀବ ଗୋସ୍ୱାମୀ କହୁଛନ୍ତି ଅନ୍ୱୟ ବ୍ୟତିରେକାଭ୍ୟାମ ତଦେବି ଦର୍ଶାଇଛି, ସିଧାସଳଖ ଭାବରେ କହିଲେ ପୁଣି ବ୍ୟତିରେକ ଭାବରେ କହିଲେ, ଅନ୍ୱୟ ଭାବରେ କହିଲେ ମାନେ ଜଣେ ସନ୍ତୁଷ୍ଟ ରହିଲେ କେମିତି ଆନନ୍ଦ ରହିବ, ଅସନ୍ତୁଷ୍ଟ ରହିଲେ କେମିତି ଦୁଃଖରେ ରହିବ। ଅସକୃତ ବି କହିଲେ ପୁନଃ ପୁନଃ ଅଭିଷ୍ଟ ସିଧା ହେଉ କି ସନ୍ତୋଷ ଅନୁଦୟା, ଅସକୃତ ବି ପୁନଃ ପୁନଃ ଏଇଟା ମୋର ଦରକାର, ଏଇଟା ମୋର ଦରକାର, ଏଇଟା ମୋର ଦରକାର, ଏଭଳି ଭାବରେ ବିଭିନ୍ନ ପ୍ରକାର ଅସନ୍ତୁଷ୍ଟ ହେଇକି ରହୁଛୁ, ତଥାପି ସେଇଟା ମିଳିଲେ ମଧ୍ୟ, ମିଳିଲେ ମଧ୍ୟ ସନ୍ତୋଷ ଅନୁଦୟା, ତାଙ୍କର ସନ୍ତୋଷ ଆସିପାରିବ ନାହିଁ। ତେଣୁ ଜ୍ୱର କହିଲେ ଚିନ୍ତା ସନ୍ତାପ, ଗୋଟିଏ ଅର୍ଥ ଆସିବ ସମର୍ଥବାଚକ, ଜ୍ୱର ଚିନ୍ତା ଓ ସନ୍ତାପ, ଅସନ୍ତୁଷ୍ଟ ହୋଇଥିଲା ମାନେ ଏସବୁ ଅସୁବିଧା ରହି ସବୁ। ତେଣୁ ଭଗବାନ ତାପରେ ସବୁବେଳେ କହୁଛନ୍ତି ବିପ୍ରାଣ ସ୍ୱଲାଭ ସନ୍ତୁଷ୍ଟାନ ସାଧୁନ ଭୂତସୃତମାନ ଭୂତସୃତମାନ ନିରଙ୍କାରୀଣ ସାନ୍ତାନ ନମସ୍ୟ ଶିରସା ନମସ୍ୟ ଶିରସା ସକୃତ। ଭଗବାନ କହୁଛନ୍ତି ବିପ୍ରାଣ ସ୍ୱଲାଭ ସନ୍ତୁଷ୍ଟାନ ଯେତିଚ୍ଛା ଯଦିଚ୍ଛା ଲାଭ ସନ୍ତୁଷ୍ଟ, ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଯେତିକି ମିଳୁଛି ଯେତିକି ଯାହା ମିଳିଲା ସେଥିରେ ଯଦି ସନ୍ତୁଷ୍ଟ ରହିଗଲେ ତାହେଲେ ସେ ଆନନ୍ଦରେ ରହିବେ, ଯଦୁଷ୍ଟ ଲାଭ ସନ୍ତୁଷ୍ଟ ଦ୍ୱନ୍ଦ୍ୱାଦ୍ୱମସ୍ର ଏସବୁ କଥା ଭଗବତ ଗୀତାରେ ମଧ୍ୟ ଭଗବାନ କହିଛନ୍ତି। ତେଣୁ ଭଗବାନ ମଧ୍ୟ ଏଠି କହୁଛନ୍ତି ବିପ୍ରାଣ ସ୍ୱଲାଭ ସନ୍ତୁଷ୍ଟାନ, ଯେଉଁ ବିପ୍ର ବ୍ରାହ୍ମଣ ଜଣଙ୍କ ଯେତିକି ମିଳୁଛି ତାହା ସେଥିରେ ଯଦି ସନ୍ତୁଷ୍ଟ ରହିବ, ସାଧୁ ଭୂତ ସୃତମାନ ସିଏ ସାଧୁ ଏବଂ ଭୂତ ସୃହୃତ ଜୀବମାନଙ୍କର ମଙ୍ଗଳ କରିବା ପାଇଁ ସେ ଚାହିଁବେ, ଶ୍ରୁତମା ଶ୍ରୁତମ ଶ୍ରୁତମ ସୁହୃତ ଶ୍ରୁତର ଶ୍ରୁତମ, ତେଣୁ ଇଏ ଶ୍ରୁତମ ଯିଏ ସବୁ ଯେତିକି ମିଳୁଛି ସେତିକି ସନ୍ତୁଷ୍ଟ ରହିବେ, ସବୁ ତ ଉନ୍ନତତର ଉନ୍ନତ ଶ୍ରେଷ୍ଠ ସ୍ଥାନ ପ୍ରାପ୍ତ ହେବେ, ସେ ହେଉଛି ସାଧୁ। ତେଣୁ ନିରହଙ୍କାରିଣ ଶାନ୍ତା ନମସ୍ୟ ଶିରସା ସକୃତ, ତାଙ୍କର ଯାହାଙ୍କର କୌଣସି ଅହଙ୍କାର ନାହିଁ, ଗର୍ବ ନାହିଁ ଏବଂ ଶାନ୍ତ, ଯେଉଁମାନେ ଶାନ୍ତ ତାହେଲେ ନମସ୍ୟ ଶିରସା ସକୃତ ଭଗବାନ କହୁଛି ମୁଁ ତାଙ୍କୁ ନମସ୍କାର କରୁଛି, ପ୍ରଣାମ କରୁଛି, ଶିରସା ମୁଣ୍ଡ ନୁହାଁଇକି ତାଙ୍କୁ ପ୍ରଣାମ କରୁଛି, ଏଭଳି ଭାବରେ ଭଗବାନ କହୁଛନ୍ତି। ଶାନ୍ତ ଅବସ୍ଥା ଚତୁର୍ଥ ବର୍ଣ୍ଣନା କରାଯାଇଛି, ଶାନ୍ତ ଅବସ୍ଥା ଅନ୍ୟ କେହି ପ୍ରାପ୍ତ ହୋଇପାରିବେ ନାହିଁ, ଏମିତିକି ଭୁକ୍ତି ମୁକ୍ତି ସିଦ୍ଧି କାମୀ ସକଲେ ଅଶାନ୍ତ। କର୍ମକାଣ୍ଡ ଧାରାରେ ଯେଉଁମାନେ ବେଦ ମାର୍ଗରେ କର୍ମକାଣ୍ଡ ଧାରାରେ କାର୍ଯ୍ୟ ପୂଜାପୂଜି କରୁଛନ୍ତି ସେମାନେ ଚାହାନ୍ତି କେମିତି ସ୍ୱର୍ଗଲୋକ ପ୍ରାପ୍ତ ହେବେ, ଯେମିତି ଭଗବାନ ତାଙ୍କ ଲୀଳାରେ ଦଶମ ସ୍କନ୍ଧ 22-23 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଯଜ୍ଞପତ୍ନୀମାନଙ୍କୁ ଯାଜ୍ଞିକ ବ୍ରାହ୍ମଣମାନଙ୍କୁ ଭଗବାନ ତାଙ୍କର ସାଙ୍ଗ ବାଳକମାନଙ୍କୁ ପଠାଇଥିଲେ ଖାଦ୍ୟ ପାଇଁ, ସେମାନେ ଶୁଣୁନଥିଲେ, ସ୍ୱର୍ଗକୁ ଯିବା ପାଇଁ ଏଭଳି ବ୍ୟାକୁଳ ହୋଇକି ରହିଥିଲେ। ତେଣୁ ଏହିଭଳି ଭାବରେ ଯେଉଁମାନେ କ'ଣ ଭୁକ୍ତି ସେମାନେ ଚାହାନ୍ତି ଉନ୍ନତ ଲୋକ ପ୍ରାପ୍ତ ହେବେ, ତେଣୁ ଯେହେତୁ ତାଙ୍କର କାମନା ରହିଛି ସେମାନେ ଶାନ୍ତ ହୋଇପାରିବେ ନାହିଁ। ଜ୍ଞାନୀମାନେ ସେମାନେ ଚାହାନ୍ତି କେମିତି ଭୌତିକ ଜଗତରୁ ଉଦ୍ଧାର ପାଇବେ, ଯଦିଓ ଏଇଟା ବହୁତ ଉନ୍ନତ ଚିନ୍ତା କିନ୍ତୁ ତଥାପି ତାଙ୍କର କାମନା ରହିଛି, ତେଣୁ ସେମାନେ ସନ୍ତୋଷ ହୋଇପାରିବେ, ଶାନ୍ତ ହୋଇପାରିବେ ନାହିଁ। ଏବଂ ଅଷ୍ଟାଙ୍ଗ ଯୋଗୀ, ଅଷ୍ଟାଙ୍ଗ ଯୋଗୀ କହିଲେ ଯେଉଁ ଅଣିମା ଲଗିମା ଇତ୍ୟାଦି ଯୋଗ ସିଦ୍ଧି ରହିଛି, ଏ ସିଦ୍ଧି ଯେଉଁମାନେ ପ୍ରାପ୍ତ ହୁଅନ୍ତି ମଧ୍ୟ ସେମାନେ କୌଣସି ତାଙ୍କର ମଧ୍ୟ ଶାନ୍ତ ହୋଇପାରିବେ ନାହିଁ, କାରଣ ତାଙ୍କର କାମନା ରହିଛି, ସିଦ୍ଧି କାମନା ରହିଛି, ଭୁକ୍ତି ମୁକ୍ତି ସିଦ୍ଧି କାମୀ ସକଲେ ଅଶାନ୍ତ, କିନ୍ତୁ କୃଷ୍ଣ ଭକ୍ତ ନିଷ୍କାମ ଅତଏବ ଶାନ୍ତ। ଭଗବାନ ଭକ୍ତ ହେଲେ ହିଁ ଜଣେ ଶାନ୍ତ ଅବସ୍ଥା ପ୍ରାପ୍ତ ହୋଇପାରିବେ, ନହେଲେ ଅନ୍ୟ କୌଣସି ଉପାୟରେ ଶାନ୍ତ ହୋଇପାରିବେ ନାହିଁ। ତେଣୁ ଭଗବାନ କହୁଛି ମୁଁ ତାଙ୍କୁ ପ୍ରଣାମ କରୁଛି, ଶିରସା ସକୃତ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଏବଂ ସନ୍ତୁଷ୍ଟି ମାତ୍ରେଣ ସ୍ୱୟଂ ସୁଖିଶ୍ଚା ଗୁଣୀ ସର୍ବା ସୁଖେନ ପରମ ପୂଜ୍ୟ ସାର, ଜଣେ ସନ୍ତୁଷ୍ଟ ହୋଇଗଲେ ନିଜେ ସୁଖ ହେବା ସହିତ ଗୁଣୀ ସ୍ଥାନୀୟ ସର୍ବାଣ ସୁଖେନ, ତାଙ୍କର ଏଇ ଯେଉଁ ଗୁଣ ଆସିବ ଏ ଦ୍ୱାରା ଅନ୍ୟମାନଙ୍କୁ ମଧ୍ୟ ସେ ସୁଖ ପ୍ରଦାନ କରିବେ, ଗୁଣୀ ସ୍ଥାନୀ ସର୍ବାଣ ସୁଖେନ ଏବଂ ପରମ ପୂଜ୍ୟ, ସେ ପରମ ପୂଜ୍ୟ ବ୍ୟକ୍ତିରେ ପରିଣତ ହୋଇଯିବେ, ଜଣେ ସନ୍ତୁଷ୍ଟ ହୋଇପାରିବେ। ତେଣୁ ଶାନ୍ତାନ କହିଲେ ସନାତନ ଗୋସ୍ୱାମୀ କହୁଛନ୍ତି ରାଗ ଦ୍ୱେଷାଦି ରହିତା, ଆମର ରାଗ ଦ୍ୱେଷ ଦୁଇଟି ଜିନିଷ ରହିଛି ଭୌତିକ ଜଗତରେ, ଇଚ୍ଛା ଦ୍ୱେଷ, ସେଇଥିପାଇଁ ଭୌତିକ ଜଗତକୁ ଆସୁଛେ, ଭଗବତ ଗୀତାରେ କୁହାଗଲା ଇଚ୍ଛା ଦ୍ୱେଷ ସମୁଚେନ ଦ୍ୱନ୍ଦ୍ୱ ମୟନ ଭାରତ ସର୍ବଭୂତାନି ସମଂ ସର୍ବେ ଯାଆନ୍ତି ପରନ୍ତପ, ଆମେ ଗୋଟେ ଜିନିଷକୁ ଇଚ୍ଛା କରୁଛେ ଗୋଟେ ଜିନିଷକୁ ବିଦ୍ୱେଷ କରୁଛେ, ଇଚ୍ଛା ଦ୍ୱେଷ ସମୁଚେନ, ତେଣୁ ଆମେ ଭୌତିକ ଜଗତକୁ ଆସୁଛେ, ରାଗ ଦ୍ୱେଷ ଆମର ରହିଛି, ତେଣୁ ରାଗ ଦ୍ୱେଷ ଯେଉଁମାନଙ୍କୁ ରହିତ ହୋଇଛନ୍ତି ସେମାନେ ହେଉଛନ୍ତି ଶାନ୍ତ, ତତ୍ତ୍ୱ ନିଷ୍ଠାନ ବା ସେମାନେ ତତ୍ତ୍ୱରେ ତତ୍ତ୍ୱନିଷ୍ଠ ସେମାନେ ମଧ୍ୟ ତାଙ୍କୁ କୁହାଯିବ। ଏ ଯେଉଁ ବିଶେଷଣ ନା ଯତୋତ୍ତର ଶ୍ରେଷ୍ଠ, ଏ ଯେଉଁ ବିଶେଷଣ ସବୁ ରହିଲେ ଭଗବାନ ଦେଲେ ଯେଉଁମାନେ ବିପ୍ରାଣ ଯେଉଁମାନେ ସ୍ୱଲାଭ ସନ୍ତୁଷ୍ଟାନ, ଯେତିକି ମିଳୁଛି ସେଥିରେ ଜଣେ ସନ୍ତୁଷ୍ଟ ହେବ, ତାଠାରୁ ଆଉ ଟିକେ ଉନ୍ନତ ହେଉଛନ୍ତି ସାଧୁ, ସାଧୁ କହିଲେ ସ୍ୱଧର୍ମ ନିଷ୍ଠାନ, ଏଠି କୁହାଗଲା ସାଧୁନ କହିଲେ ସୁଦର୍ଶନ କହିଲେ ସାଧୁନ କହିଲେ ସ୍ୱଧର୍ମ ନିଷ୍ଠାନ, ନିଜ ଧର୍ମକୁ ଠିକ୍ ଭାବରେ ପାଳନ କରୁଛନ୍ତି ସେମାନେ ସାଧୁ। ସ୍ୱଲାଭ ସନ୍ତୁଷ୍ଟରୁ ଆଉ ଟିକେ ଉନ୍ନତ ସ୍ଥିତି ହେଉଛି ସାଧୁ ବା ସ୍ୱଧର୍ମ ନିଷ୍ଠ, ତାଠୁ ଆଉ ଟିକେ ଉନ୍ନତ ସ୍ତର ହେଉଛି ଭୂତ ସୁତ୍ତମାନ, ଅନ୍ୟମାନଙ୍କୁ କେମିତି ମଙ୍ଗଳ କରାଯିବ, ଭୂତ ସୁତ୍ତମାନ, ଏବଂ ତାଠାରୁ ଆଉ ଟିକେ ଉନ୍ନତର ସ୍ଥିତି ହେଉଛି ନିରହଙ୍କାରିଣ, ନିରହଙ୍କାରିଣ କରି ଅହଙ୍କାର ଶୂନ୍ୟ, ଅହଙ୍କାରକୁ ଆମର କୁହାଯାଉଛି ଅହଙ୍କାରଟା ହେଉଛି ଆମର ଗୋଟେ ସୂକ୍ଷ୍ମ ଶରୀର, ମନ ବୁଦ୍ଧି ଏବଂ ଅହଙ୍କାର, ସୂକ୍ଷ୍ମ ଶରୀର ପ୍ରଭୁପାଦ ମହାରାଜ ଅହଙ୍କାରର ଅର୍ଥ ଟ୍ରାନ୍ସଲେସନ୍ କରିଛନ୍ତି ଫଲ୍ସ ଇଗୋ, ଏଇଟା ଅହଙ୍କାର କରୁଛେ ଏଇଟା ମିଥ୍ୟା ଅହଙ୍କାର, ପ୍ରକୃତ ଅହଙ୍କାର ନୁହଁ, ପ୍ରକୃତ ଅହଙ୍କାର ମହାପ୍ରଭୁ କହିଲେ ଯେ ନାହଂ ବିପ୍ରୋ ନ ଚ ନରବତି ନ ବୈଶ୍ୟ ଶୂଦ୍ରବା ନାହଂ ବର୍ଣ୍ଣୀ ଚ ନରବତି ନବ୍ରବତୀ ନ ବନସ୍ଥ ଜତିର୍ବା, ଏ ବର୍ଣ୍ଣାଶ୍ରମ ରହିଛି ବ୍ରାହ୍ମଣ କ୍ଷେତ୍ର ବୈଶ୍ୟ ଶୂଦ୍ର ଏ ବ୍ରହ୍ମଚାରୀ ଗୃହସ୍ଥ ବାହନପ୍ରସ୍ଥ ସନ୍ୟାସ ଏ ଆମର ପ୍ରକୃତ ପରିଚୟ ଏଇଟା ନୁହଁ। ଆମେ ପ୍ରକୃତ ପରିଚୟ କ'ଣ? କିନ୍ତୁ ପ୍ରଦ୍ୟୁନ ପରମାନନ୍ଦ ପୂର୍ଣ୍ଣାନନ୍ଦ ଦାଧେ ଗୋପୀ ଭର୍ତ୍ତୁ ପଦ କମଳ ଦାସ ଦାସାନ ଦାସ ଗୋପୀ ଭର୍ତ୍ତୁ ଭଗବାନ ଯିଏକି ଗୋପୀମାନଙ୍କ ଗ୍ରହଣ କରନ୍ତି ପାଳନ କରନ୍ତି ତାଙ୍କର ପାଦପଦ୍ମର ଦାସଙ୍କର ଦାସଙ୍କର ଅନୁଦାସ ଏଇଭଳି ଭାବରେ ଆମ ପରିଚୟ ମହାପ୍ରଭୁ ଦେଇ ଇଏ ହେଉଛି ଆମର ପ୍ରକୃତ ଅହଙ୍କାର ଇଏ ହେଉଛି ଶୁଦ୍ଧ ଅହଙ୍କାର। ତେଣୁ ନିରଙ୍କାରୀଣ ଶାନ୍ତା ଏଇ ଭକ୍ତି ଯେଉଁମାନେ ପ୍ରାପ୍ତ ହେଉଛନ୍ତି ସେମାନେ ଶାନ୍ତ ଅବସ୍ଥା ପ୍ରାପ୍ତ ହେବେ। ତେଣୁ ଗୋଟିଏ ପରେ ଗୋଟିଏ ଉନ୍ନତ ସ୍ତର ସ୍ଥିତି କୁହାଗଲା ବ୍ରାହ୍ମଣମାନଙ୍କର ଏଇଭଳି ଭାବରେ ସ୍ତର ସବୁ ରହିଛି। ତେଣୁ ଭଗବାନ କହୁଛନ୍ତି ମୁଁ ତାଙ୍କୁ ପ୍ରଣାମ କରୁଛି ମୁଣ୍ଡ ନୁଆଇଙ୍କୁ ପ୍ରଣାମ କରୁଛି ଶିରସା ଅସକୃତ ସକୃତ ନୁହଁ ଅସକୃତ ଭାରମ୍ବା ତାଙ୍କୁ ପ୍ରଣାମ କରୁଛି। ଆଉ ଗୋଟିଏ ସଙ୍ଗୀତ ବୋଲିବା କାରଣ ବାରମ୍ବାର ପ୍ରଣାମ ଏ କଥାରେ ଆସି
ଗୋକୁଲ ଭଗବାନ
ବାରମ୍ବାର ପ୍ରଣାମ କରିବା ପାଇଁ ଇଚ୍ଛା ହେଉଛି। ଭଗବାନ ମଧ୍ୟ ସେମାନେ ବାରମ୍ବାର ପ୍ରଣାମ କରୁଛନ୍ତି ଅସକୃତ ଗୋଟିଏ ଥର ନୁହଁ ଦୁଇ ଥର ନୁହଁ ବାରମ୍ବାର ସେମାନେ ପ୍ରଣାମ କରୁଛନ୍ତି ଭଗବାନ ନମ ବ୍ରାହ୍ମଣ ଦେବାୟ ବୋଲି କୁହାଯାଇଛି। ତେଣୁ ତାପରେ ଶ୍ଳୋକରେ କହୁଛନ୍ତି ଚଉତିରିଶ ଶ୍ଳୋକରେ ଭଗବାନ କହୁଛନ୍ତି ଯେ କଚିତ୍ ବହ କୁଶଳ ବ୍ରହ୍ମନ୍ ରାଜତୋ ଯଶ ହି ପ୍ରଜା ସୁଖଂ ବସନ୍ତି ବିଷୟ ପାଲ୍ୟମାନା ସମୀ ପ୍ରିୟ ଦ୍ୱାଦଶ ଅଧ୍ୟାୟ ଭଗବାନ କହିଲେ ତାଙ୍କର କିଏ କିଏ ପ୍ରିୟ ଏଠି ମଧ୍ୟ ସେ ତା କହୁଛନ୍ତି ଭଗବାନ କିଏ ପ୍ରିୟ। ଆମର ଜୀବନର ଲକ୍ଷ୍ୟ ହେଉଛି ଆମେ ଭଗବାନଙ୍କୁ ପ୍ରିୟ ହୋଇପାରିବା ଏ ଭଗବାନ ପ୍ରିୟ ହେବା ପାଇଁ ଉପାୟ ହେଉଛି ତାଙ୍କର ପ୍ରିୟ ବ୍ୟକ୍ତିଙ୍କର ପ୍ରିୟ ହେବା ଯଶ ପ୍ରସାଦାନ ଭଗବତ ପ୍ରସାଦ ଯଶ ପ୍ରସାଦାନ ଗତି କୁତୋବି ତେଣୁ ଗୁରୁଦେବଙ୍କ ନିର୍ଦ୍ଦେଶ ଅନୁସାରେ ଯଦି ଆମେ କାର୍ଯ୍ୟ କରିପାରିବା ତାହେଲେ ଗୁରୁଦେବଙ୍କୁ ପ୍ରିୟ ହେବା ସଙ୍ଗେ ସଙ୍ଗେ ଭଗବାନ ପ୍ରିୟ ହୋଇଯିବା। ଏବଂ ଭଗବାନ ଭଗବତ ଗୀତାରେ କହିଛନ୍ତି ଅନ୍ତିମରେ ସବୁଠୁ ତାଙ୍କର ଅତ୍ୟନ୍ତ ପ୍ରିୟ ବ୍ୟକ୍ତି କିଏ ନା ଯେ ଭଗବତ ଗୀତାର ଯେଉଁ ଗୃହତମ ଜ୍ଞାନ ବା ଭକ୍ତିକୁ ଯେ ପ୍ରଚାର କରନ୍ତି ନଚେତ ତସ୍ମାତ୍ ମନୁଷ୍ୟସୁ କଶ୍ୟ ନୁହେଁ ପ୍ରିୟକୃତମ ଜୟଦମ୍ ପରମ ଗୁହ୍ୟଂ ଭକ୍ତି ମଦ ଭକ୍ତି ସୁବିଧା ସତୀ ଭଗବାନଙ୍କର ଭକ୍ତଙ୍କ ମଳରେ ଏ ଯେଉଁ ଭକ୍ତିକୁ ଯେଉଁମାନେ ପ୍ରଚାର କରନ୍ତି ତାଙ୍କଠାରୁ ଆଉ କିଏ ଅଧିକ ଭଗବାନ ପ୍ରିୟ ନୁହନ୍ତି ଭଗବାନ କହିଲେ ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ। ତେଣୁ ଏଠି ଭଗବାନ କହୁଛନ୍ତି କ୍ୱଚିତ୍ ବହ କୁଶଳ ବ୍ରହ୍ମନ୍ ହେ ବ୍ରହ୍ମନ୍ ବ୍ରାହ୍ମଣ ତୁମର ତ କୁଶଳ ସବୁ ରହିଛି ତ ରାଜତ ଯଶ ହି ପ୍ରଜା ଯେଉଁ ରାଜ୍ୟରେ ରାଜା ଯଦି ଠିକ୍ ଭାବରେ ପାଳନ କରି ପ୍ରଜାମାନେ ସୁଖଂ ବସନ୍ତି ବିଷୟ ଯଦି ସୁଖରେ ରହିପାରିବେ ତାହେଲେ ପାଲ୍ୟମାନା ସମୀ ପ୍ରିୟ ସେ ରାଜାଙ୍କର ପ୍ରିୟ ରାଜା ହେଉଛନ୍ତି ଭଗବାନଙ୍କ ପ୍ରତିନିଧି ନାରାୟଣଙ୍କ ନରାଧିପମ୍ ଏବଂ ଭଗବାନ ରାମଚନ୍ଦ୍ରଙ୍କ ରାଜ୍ୟ ଏବଂ କୃଷ୍ଣଙ୍କର ରାଜ୍ୟ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ହେଉଛି କୃଷ୍ଣଙ୍କର ରାଜ୍ୟ ଏଇ ଦୁଇଟି ରାଜ୍ୟ ବିଷୟରେ ଭାଗବତରେ ଆଉ ଅନ୍ୟାନ୍ୟ ଶାସ୍ତ୍ରମାନଙ୍କୁ ସବୁ ବର୍ଣ୍ଣନା କରାଯାଇଛି। କେତେ ଶ୍ରୀଲାଙ୍କର ରାଜ୍ୟରେ ପ୍ରଜାମାନେ ବହୁତ ଆନନ୍ଦରେ ଥିଲେ ଏମିତିକି ଭଗବାନ ରାମ ରାଜ୍ୟଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି କହୁଛନ୍ତି କ'ଣ ନାଧି ବ୍ୟାଧି ଜରା ଗ୍ରାଣି ଦୁଃଖ ଶୋକ ଭୟ କ୍ରମା ମୃତ୍ୟୁଶ୍ଚ ଅନିଚ୍ଛତା ନାଶି ରାମେ ରାଜନ ଦେଖେ ଭଗବତ ଭାଗବତ ନବସ୍କନ୍ଦ ଏଇଟା ବର୍ଣ୍ଣନା କରାଯାଇଛି। ଭଗବାନ ରାମଚନ୍ଦ୍ରଙ୍କର ରାଜ୍ୟରେ ପ୍ରଜାମାନେ ଏଇଭଳି ଭାବେ ଥିଲେ କାହାର କୌଣସି ମନସ୍ତାପ ନଥିଲା ନାଧି ବ୍ୟାଧି ମଧ୍ୟ ନଥିଲା ବ୍ୟାଧି ରୋଗ କିଛି ନଥିଲା ନାଧି ବ୍ୟାଧି ଜରା ଗ୍ରାଣି ବାର୍ଦ୍ଧିକ ଅବସ୍ଥା ନଥିଲା ମନସ୍ତାପ ନଥିଲା ନାଧି ବ୍ୟାଧି ଜଳାଗ୍ରାଣୀ ବା କ'ଣ ପରିଶ୍ରମ ନଥିଲା କିଛି ଜଳାଗ୍ରାଣୀ ଦୁଃଖ ଶୋକ ଭୟ କ୍ରମ ଦୁଃଖ ନଥିଲା କି ଶୋକ ନଥିଲା କି ଭୟ ନଥିଲା ଏଇଭଳି ଭାବରେ କ୍ରମା ସେଇଭଳି ସବୁ କୌଣସି କାହାର କିଛି ଅସୁବିଧା ନଥିଲା ସେତେବେଳେ ରାମେ ରାଜନ ଅଧ୍ୟକ୍ଷରେ ସୁଖଦେବ ଗୋସ୍ୱାମୀ ଯେତେବେଳେ ପରୀକ୍ଷିତ ମହାରାଜ ବର୍ଣ୍ଣନା କରୁଛନ୍ତି ରାମ ରାଜ୍ୟଙ୍କର ରାମଙ୍କ ରାଜ୍ୟ ଏତେ ଆନନ୍ଦ ଦେଇକି ତାଙ୍କୁ ରାଜନ ବୋଲି ସମ୍ବୋଧିତ କରୁଛନ୍ତି ଭଗବାନ ସେ ଅଧ୍ୟକ୍ଷର ତାଙ୍କର ରାଜ୍ୟରେ ଏଇଭଳି ଭାବେ ପ୍ରଜାମାନେ ଥିଲେ ଏବଂ ଭଗବାନ ଯୁଧିଷ୍ଠିର ମହାରାଜଙ୍କର ଭଗବାନ କୃଷ୍ଣଙ୍କର ରାଜ୍ୟ ହେଉଛି ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ। ସେ ରାଜ୍ୟରେ ଭାଗବତ ପ୍ରଥମ ସ୍କନ୍ଦ ଦଶମ ଅଧ୍ୟାୟ ବର୍ଣ୍ଣନା କରାଯାଇଛି ରାଜା ପ୍ରଜାମାନେ କିଭଳି ରହିଥିଲେ। କାମଂ ବବର୍ଷ ପର୍ଜନ୍ୟ ସର୍ବ କାମ ଦୁଃଖାମୟୀ ଶିଚି ସୂକ୍ଷ୍ମ ପ୍ରଧାନ ଭାଗବତ ସ୍ୱଦେଶୀ ମୁଦା। ଏଇ ଯେଉଁ ବର୍ଷା ହେଉଛି, ବର୍ଷା ଠିକ୍ ପରିମାଣରେ ହେଉଥିଲା ଏବଂ ସମସ୍ତଙ୍କର କାମନା ପୂରଣ କରୁଥିଲେ ବର୍ଷା ଦ୍ୱାରା। ଏଇଭଳି ଭାବେ ଯୁଧିଷ୍ଠିର ମହାରାଜଙ୍କ ରାଜ୍ୟ ବର୍ଣ୍ଣନା କରାଯାଇଛି। ପ୍ରଜାମାନେ ଏଇଭଳି ଭାବରେ ଆନନ୍ଦରେ ରହୁଥିଲେ। ରାଜା ଯଦି ଧର୍ମନୀତି ଅନୁସାରେ ଶାସନ କରିବେ ପ୍ରଜାମାନେ ଆନନ୍ଦରେ ରହିବେ। ଏବଂ ଭଗବାନ କହୁଛନ୍ତି ସେ ରାଜା ମୋର ପ୍ରିୟ ଏବଂ ସେ ରାଜା ହେଉଛି ପ୍ରକୃତରେ ଭଗବାନ ପ୍ରତିନିଧି। ତେଣୁ ଯେମିତି ଭଗବାନ ବିଷ୍ଣୁ ପାଳନ କରନ୍ତି, ରାଜା ମଧ୍ୟ ସେଇଭଳି ଭାବରେ ପାଳନ କରନ୍ତି। ତେଣୁ ସୁଖମ ବସତି ବିଷୟ ପାଲେ ମହାନ ସମୟ ପ୍ରିୟ, ତେଣୁ ପ୍ରଜାମାନେ ଆନନ୍ଦରେ ରହନ୍ତି। ରାଜା ଠିକ୍ ଭାବରେ ରାଜ୍ୟ ଶାସନ କଲେ ପ୍ରଜାମାନେ ଆନନ୍ଦରେ ରହିବେ। ତେଣୁ ଭଗବାନ ମୋତେ ଚାହାନ୍ତି ପ୍ରଜାମାନେ ଏଇଭଳି ଭାବରେ ଆନନ୍ଦ ରହିକି ଭଗବାନଙ୍କର ଭଜନ କରନ୍ତୁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ପ୍ରଜାମାନେ ଏଇଭଳି ଭାବରେ ଭୌତିକ ଜଗତରେ ଆସିଲେ ମଧ୍ୟ ଆମେ ଯଦି ଭଗବାନଙ୍କ ସେବାରେ ନିଯୁକ୍ତ ହୋଇଯିବା ତାହେଲେ ଆମ ଜୀବନର ଶ୍ରେଷ୍ଠ ଗତି ପ୍ରାପ୍ତ ହେବା। ଏଥିପାଇଁ ରାଜା ଯିଏ ରାଜା ହେବେ ସେ ହେଉଛନ୍ତି ଭଗବାନ ଜଣେ ପ୍ରତିନିଧି। ଇଏ ହେଉଛି ଧର୍ମନୀତି ଅନୁସାରେ ରାଜଶାସନ। ରାଜନୀତି ବା ମୋନାର୍କି ଯେଉଁ ରହିଛି ଏଇଟା ହେଉଛି ଧର୍ମମୋଦିତ ରାଜଶାସନ ପଦ୍ଧତି। କିନ୍ତୁ ଗଣତନ୍ତ୍ର ଇତ୍ୟାଦି ଯେଉଁ ରହିଛି ଏ ପ୍ରକୃତରେ ଧର୍ମର ଗ୍ରାମୀ ହେବାରୁ ଏ ଗଣତନ୍ତ୍ର ଆଜି ବର୍ତ୍ତମାନ ଉପସ୍ଥିତ ହୋଇଛି। ଏ ଧର୍ମର ଗ୍ରାମୀ ଏହାକୁ ଏଇଭଳି ଭାବରେ ଚୌତିରିଶ ଶ୍ଲୋକରେ କୁହାଗଲା ସନାତନ ଗୋସ୍ୱାମୀ କୁଶଳଂ କଶ୍ଚିତ୍ ଉପଦ୍ରବ ନ ସାତ୍। କଳିଯୁଗରେ ସବୁ ପ୍ରକାର ଉପଦ୍ରବ ଆସିବ ବର୍ଣ୍ଣନା କରାଯାଇଛି। କଳିଯୁଗରେ ସବୁ ପ୍ରକାର ଉପଦ୍ରବ ରହିବ। ବହ ଇତି ଜ୍ଞାତାଦି ଅପେକ୍ଷା ବହୁ ବଚନରେ କହୁଛନ୍ତି କାହିଁକି ଭଗବାନ ବ୍ରାହ୍ମଣକୁ ଏକ ବଚନ ନ ପାଇଁ ବହୁ ବଚନ କହିଲେ କାହିଁକି ନା ଜ୍ଞାତିଆଦି ତାଙ୍କର ଖାଲି ସିଏ ଏକୁଟିଆ କୁଶଳ ଅଛନ୍ତି ପଚାରିଲେନି। ତୁମର ଜ୍ଞାତିମାନ ଥିଲ ପିଲା ଛୁଆ ସ୍ତ୍ରୀ ପିଲା ଛୁଆ ସମସ୍ତଙ୍କ ସହିତ ତୁମେ କୁଶଳରେ ରହିଛ ତ ସିଏ ସେ ସୀତାରାମଙ୍କୁ ତେଣୁ ବହୁ ବଚନ ପଚାରୁଛନ୍ତି। ହେ ବ୍ରହ୍ମନ୍ ଇତି ସାକ୍ଷାତ ବେଦରୂପାଣା ବ୍ରହ୍ମନ୍ ଶବ୍ଦ ବ୍ୟବହାର କରୁଛନ୍ତି। ବ୍ରହ୍ମ ବେଦକୁ ମଧ୍ୟ ବ୍ରହ୍ମ ବୋଲି କୁହାଯାଏ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ବ୍ରହ୍ମନ୍ ଇତି କହିବାର ଉଦ୍ଦେଶ୍ୟ ହେଉଛି ସାକ୍ଷାତ ବେଦରୂପାଣା। ଆପଣ ହେଉଛନ୍ତି ସାକ୍ଷାତ ବେଦ କୁଶଳ ନେଇବ ବେଦାନାମ କି କୁଶଳ ନୀତି ଭାବ ବେଦ ବେଦ ଯେଉଁମାନେ ଜାଣନ୍ତି ସେମାନେ ପ୍ରକୃତରେ ଜାଣନ୍ତି କେମିତି କୁଶଳ ରହିପାରିବ। ତେଣୁ ଏଇଭଳି ଭାବରେ ଯଥାସ୍ତ ଆଗତ ଦୁର୍ଗମ ନିଶ୍ଚିତ ଦେହ ଯଦିଚ୍ଛା ସର୍ବଂ ବୃହ୍ୟଂ ଚେତ୍ କିଂ କାର୍ଯ୍ୟ କରବା ମୋତେ। ଏଇଭଳି ଭାବରେ ତାଙ୍କ ଧର୍ମ ବିଷୟରେ କହିକରି ଭଗବାନ ଅନ୍ତିମରେ କଥା କହିଲେ ହେଲେ ଯତସ୍ତୁମ ଆଗତ ଦୁର୍ଗମ ଦ୍ୱାରକା ନଗରକୁ ସମସ୍ତେ ପ୍ରବେଶ କରିପାରିବେନି। ସେଠି ଭଗବାନ ସୃଷ୍ଟି କରିଛନ୍ତି ଦ୍ୱାରକା ନଗରୀ ସମୁଦ୍ର ମଝିରେ କି ରଖିଛନ୍ତି ଚାରିପଟେ ସମୁଦ୍ର ଆସିବାଟା କି ସହଜ ନୁହଁ ଶତ୍ରୁମାନେ ଆସିପାରିବେ ନାହିଁ। ସେଥିପାଇଁ ଜରାସଙ୍ଗ ଠାରୁ ଭୟ କରିକିରି ଯାଇ ସେଠି ଦୁର୍ଗରେ ଆଶ୍ରୟ ନେଲେ କଥା ଭଗବାନ କହିବେ ରୁକ୍ମିଣୀ ଦେବୀଙ୍କୁ ପରେ କହିବେ ଛଟା ପରିହାସ କରିବେ ଭଗବାନ। ତେଣୁ ଦୁର୍ଗ ଭିତରେ ରହିକରି ମଧ୍ୟ ସେ ଆସି ପହଞ୍ଚିଗଲେ ତେଣୁ କହିଲେ ଆଗତ ଦୁର୍ଗମ ନିଶ୍ଚିତ ଯଦିଚ୍ଛା ଯଦିଓ ଏଠି ଆସିବାଟା ଦୁର୍ଗକୁ ବାହାରେ ଆସିବାଟା ତ ସହଜ ନୁହଁ। ଏଭଳି ଭାବେ ବ୍ୟବସ୍ଥା କରିଛନ୍ତି ଭଗବାନ ଦ୍ୱାରକା ନଗର ନିର୍ମାଣ କରିଛନ୍ତି। କିନ୍ତୁ ଭଗବାନ ଇଚ୍ଛାରେ ସବୁ ସେ ଠିକ୍ ଭାବରେ ଆସି ପହଞ୍ଚିଗଲେ ସର୍ବଙ୍ଗ ଦୃହ୍ୟ ଗୁହ୍ୟମ ସର୍ବଙ୍ଗ ବୃହି ଯଦି ଏଇଟା କିଛି ଗୋପନୀୟ ନୁହଁ ତାହେଲେ ମୋତେ କୁହନ୍ତୁ କ'ଣ ପାଇଁ ଆପଣ ଆସିଛନ୍ତି କିଂ କାର୍ଯ୍ୟ କରବା ମୋତେ ମୁଁ ଆପଣଙ୍କର କ'ଣ କରିବି କିଂ କାର୍ଯ୍ୟ କରବା ମୋତେ ଭଗବାନ ସବୁ ଜାଣିକି ମଧ୍ୟ ପଚାରୁଛନ୍ତି। ଏଇଭଳି ଭାବରେ ସନାତନ ଗୋସ୍ୱାମୀ କହୁଛନ୍ତି ନ ଇତି କରବା ଇତି ଚ ବହୁତ ବିନୟ ସେ ଭଗବାନ ମଧ୍ୟ କହିଲେ ଯେ ସର୍ବନୁ ବୃହି ନ ଶବ୍ଦ ବ୍ୟବହାର କରିଲେ ମାନେ ବହୁ ବଚନ କହିଲେ କାହିଁକି ନା ବଳରାମଙ୍କ ସହିତ ଆମେ କ'ଣ ଆପଣଙ୍କ ସେବା କରିବୁ ଯେ ବହୁ ବଚନ କହିଲେ ବହୁ ବଚନ କହିଲେ ଭଗବାନ अकुयम चेत परम विन्याद भगवान के विन्याद आईटा जदि किसी बुझ ना आम पाखे किसी गोपनीय जिनस ना तो मत कहतु गोपनीय जिनस कहना कि गोपन जिनस नुह तो मत कहतु मुझ कौन आप सेवा करें बहुवचन कह जाऊँ न बहुवचन कहे बलराम इत्यादि अन्य मैंने सब अच्छा आम कौन आप सेवा करू मुझे न कर मोर भाई करी ना अन्य मैंने किए करेंगे आप इच्छा पूर्ण करूँ आम यही भाव ब्राह्मण देव सी भगवान यही भाव कहले तेणु छत्तीस नंबर श्लोक कहुची करवामी तो बहुत परमेष्टिना परमेष्टि शब्द कह जाए ब्राह्मण परमेष्टिना इति संपृष्ट संप्रश्न ब्राह्मण परमेष्टिना भगवान परमेष्टि शब्द कहीं व्यवहार करागला इति सर्वज्ञ उत्तम से सब जानती कि पचारे कौन पर आप आगवान के लीला तथा प्रश्न हेतु लीला सनातन गोस्वा कौन भगवान का लीला मानव लीला कर तेणु क्रीड़ा प्रकटित मनुष्य देहन तादृशी एव मनुष्य क्रीड़ाया योग्यत्वादित्यर्थ मनुष्य लीला करगवान को लीला गत काली कौन कहते भगवान चाहते रुक्मिणी को घिनी आसता देखिए द्वारका सब लीलार आवश्यकता ना कि भगवान लीला पुरुषोत्तम से लीला कर से लीला की भक्त मैंने आस्वादन कर भागवत शास्त्र में वर्णना कर विभिन्न कवि मैंने से रचना कर भक्त मानकर काम भक्त मानकर एंगेजमेंट हूँ यहाँ भगवान लीला विषय स्मरण करेंगे से मैंने गोटे कथा थे तारे रूप गोस्वामी ये भाव में थे चिंता कर भगवान लीला सब स्फुरीत हुए भगवान नाम सब नाम रूप गुण लीला सब स्फुरीत हुए तेणु यही भाव भगवान गोटे लीला देखुं रूप गोस्वामी जे भगवान कौन कर फूल तोड़ राधाराणी प्रदान करने भगवान फूल तोड़ राधाराणी से डाल को तल को टाणी रखिंट भगवान फूल तोड़ डाल को धरिक राधाराणी कौन करें छाड़देले राधाराणी कि सफा किए जाने जहाँ भी हो ये छाड़देले भगवान उपर को उठीगले फूल डाल उपर उठीगले भगवान तो उपर उठीगले यार उपर गोस्वामी देखिए जो चिंता कर हसीदेले हसीदेले जो समय जड़े वैष्णव जन से जाऊे पाखे से वैष्णव जनकर हैंडिकैप शरीर टिके ठीक ना हैंडिकैप थे यही भाव में जो देखिले से भाविले रूप गोस्वामी मत देखिए हसुचर मनरे गोटे आसीगला क्रोध आसीगला जहाँ भी सी गोटे अलग भाव देखिले तेणु रूप गोस्वामी भगवान को लीला स्मरण है ना वैष्णव धर्मटा के सूक्ष्म यू सब वर्णना कर भगवान लीला आसला ना तेणु जो भाई पचारे सनातन गोस्वामी पचारे एम कहीं मोर कहीं आसुनी लीला स्मरण आसुनी ना कि गोटे अपराध हो जाए तुम तेणु से कौन कहे कह ठीक तुम गोटे भोजी दि समस्त ब्राह्मण वैष्णव निमंत्रण कर आए नुआस जान प्रति किसी अपराध हो जाए तेणु यही भाव है से ब्राह्मण से वैष्णव जन आसिले ना तेणु रूप गोस्वामी जाकर क्षमा प्रार्थना कले देखु वैष्णव अपराध के सूक्ष्म रही तेणु ये जो कहगला प्रकृत मनुष्य देहन तादृश मनुष्य क्रीड़ा योग्यत्वादिर्थ मनुष्य क्रीड़ा जो योग्य रही से क्रीड़ा को व्यवहार करेणु पचारदी किसी गोपनीय ना तो मत कह परमेश्वर ना कह परमेश्वर तेणु यही भाव तेणु छत्तीस नंबर श्लोक कहुची जे एवं संपुष्ट सप्रश्न ब्राह्मण परमेश्वर ना लीला गृहित देहन तस्मी सर्वमवर्ण्य एवं संपृष्ट संप्रश्न भगवान प्रश्न पचारे विषय कहीकि ब्राह्मण सहित कथा होकर प्रश्न प्रश्न जो पचारे ब्राह्मण परमेष्ठी ना भगवान परमेष्ठी से ब्राह्मण को ये प्रश्न सब पचारे कौन पर आस मत कि कहतु ତେଣୁ ଲୀଳା ଗୃହୀତ ଦେହେନ ତସ୍ମି ସର୍ବମ ଅବର୍ଣ୍ଣୟ। ଭଗବାନ ଏ ମନୁଷ୍ୟ ଲୀଳା କରୁଛନ୍ତି, ଆଜି ପ୍ରଭୁ ସକାଳେ କହୁଥିଲେ ଭୀଷ୍ମଦେବ ସେ କଥା କହିଲେ ଭଗବାନ ଏସବୁ ଇଏ ହେଉଛି ସବୁର କାରଣ ହେଉଛି ଏଇ ଜଣେ ଆଚାର୍ଯ୍ୟ କହିଛନ୍ତି ଆଙ୍ଗୁଠି ଦେଖିକି କହିଲେ ସେ କହିଲେ ଆଙ୍ଗୁଠି ଦେଖିକି କହିଲେ ଏଇ ଇଏ ଦେଖୁଛ ଇଏ ହେଉଛି ସବୁ କାରଣ କାରଣ ଇଏ ହେଉଛି ଏସବୁ ଆଉ କିଛି ନାହିଁ। ନହିଁ ଅଶ କରିଛନ୍ତି ରାଧନ ପୁମାନ ବେଦ ବିଧି ସିଦ୍ଧାନ୍ତ ଯଦ ବିଜ୍ଞାସ ଯୁକ୍ତ ନିହାତି କବାଇ କି ଏସବୁ ପଟେ ଆଉ କହ ଆସ ବୋଧେ ନା ନା କହିଯାଇଛି ଏଟା କହିନି ତ। ହଁ ଭୀଷ୍ମଦେବ ପ୍ରଶ୍ନରୁ କିଏ ଉତ୍ତର ଦେବେ, ନିଜେ ଉତ୍ତର ଦେଉଛନ୍ତି କାତିକାଲି ଆସନ୍ତାକାଲି ଆମେ ଶୁଣିବା ଏଇଟା। ଭୀଷ୍ମଦେବ ଜଣେ ମହାଜନ, ତେଣୁ ଏଇଭଳି ଭାବରେ ଲୀଳା ଗୃହୀତ ଦେହେନ ତସ୍ମି ସର୍ବଭବନ। ଭଗବାନଙ୍କ ପ୍ରଶ୍ନର ଉତ୍ତର ଦେଇକରି ସବୁ କଥା କହିଦେଲେ। ଭଗବାନ କ'ଣ ଆମେ ଗୋପନ ରଖିବା, ଆମେ ଗୋପନ ରଖିଲେ କ'ଣ ସେ ଜାଣିବେନି ନା କ'ଣ? କେତେଜଣ ପଚାରନ୍ତି ଏ ଯେଉଁ ଆମର ପ୍ରଥମେ ପ୍ରଥମେ ଆସୁଥିଲେ ଧାରାକୁ ଜଣେ ପଚାରିଲେ ତମେ ଏତେ ଜପ କରିବ, ତମେ ମିଛରେ କହିଦେବ ଏତେ ମାଳ ଜପ କରୁଛ, କ'ଣ ଅସୁବିଧା ଅଛି? ହଁ ତମେ ଯଦି ଗୁରୁ ପଚାରିବ ତମେ ଠିକ୍ ଭାବରେ ଜପ କରୁଛ ନା ନାହିଁ, ଆମେ କହିଦେବ ହଁ ସେ ଏତେ ମାଳ କରୁଛୁ, ଆମେ ଦୁଇ ମାଳ କଲେ ମଧ୍ୟ କହିବ କୋଡ଼ିଏ ମାଳ କରୁଛୁ, କହିଲେ କ'ଣ ଅସୁବିଧା ଅଛି କି ଜାଣୁଛି? ତେଣୁ ଇଏ ଯେଉଁ ମାର୍ଗରେ ଆମେ ଆସିଛେ ଏଥିରେ କୌଣସି ଗୋପନୀୟ ଜିନିଷ ନାହିଁ, ଭଗବାନ ସବୁ ଜାଣନ୍ତି। ଏବଂ ଗୁରୁଦେବ ଭଗବାନଙ୍କର ସହିତ ସମ୍ବନ୍ଧିତ ହୋଇଥିବାରୁ ଅନ୍ତରା ଭଗବାନଙ୍କୁ ଅନ୍ତର୍ଯ୍ୟାମ ରୂପରେ ତାଙ୍କ ସମ୍ବନ୍ଧିତ ଗୁରୁଦେବ ମଧ୍ୟ ସବୁ ଜାଣୁଛନ୍ତି। ଆମେ ଗୋପନ କାହାକୁ ରଖିପାରିବା ଗୋପନ? ଆଉ କାହାକୁ ସିନା ଠକିପାରିବା, କିନ୍ତୁ ଭଗବାନ କ'ଣ ଠକିବା? ଆମେ ଭଗବାନ ପ୍ରିୟ ଭକ୍ତଙ୍କୁ କ'ଣ ଆମେ ଠକିବା? ତେଣୁ ସର୍ବମ ଅବନୟ, ଆଉ କିଛି ବାକି ରଖିଲେଣି ସବୁ କଥା କହିଲେ, ସବୁ କଥା ଭାଗବତ ବର୍ଣ୍ଣନା କରାଯାଇ ନାହିଁ, ସଂକ୍ଷେପରେ ସବୁ ବର୍ଣ୍ଣନା କରାଯାଇଛି, କିନ୍ତୁ ସବୁ କଥା କିଭଳି ଭାବରେ ରୁକ୍ମିଣୀଙ୍କର ମନର କଥା କିଭଳି ଭାବରେ ଅବସ୍ଥା ରହିଛି ସବୁ କଥାକୁ ବର୍ଣ୍ଣନା କଲେ ଅବର୍ଣ୍ଣୟ। ହଁ ସବୁ ବର୍ଣ୍ଣନା କଲେ କିନ୍ତୁ ସେଇଟା ବର୍ଣ୍ଣନା କରାଯାଇଛି, କ'ଣ ସବୁ ବର୍ଣ୍ଣନା କଲେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ ସର୍ବ ଅବର୍ଣ୍ଣୟ ସବୁ କିଛି ବର୍ଣ୍ଣନା କଲେ ସେଇଟା ଆଚାର୍ଯ୍ୟମାନେ ଟିକାରେ କହିବା, ଆମେ ଚିନ୍ତା କରିପାରିବା, ଏଭଳି ଭାବରେ ଯେଉଁମାନେ ଶୁଣିବେ ସେ ଲୀଳାକୁ ଜାଣିପାରିବେ କିଭଳି ଭାବରେ ଅବସ୍ଥା ହୋଇଥିଲା ସବୁ ଜିନିଷ। ଏଇଭଳି ଭାବେ ବ୍ରାହ୍ମଣ କହିଲେ ଭଗବାନ, ତେଣୁ ଏଇଠି କୁହାଯାଉଛି, ଏଇଠି କୁହାଯାଉଛି ଯେ ପରମେଶ୍ୱର ନାହିଁ ସର୍ବଗତ୍ୱ, ଭଗବାନ ସବୁକିଛି ଜାଣନ୍ତି, କ'ଣ ପାଇଁ ଆସିଛନ୍ତି ବ୍ରାହ୍ମଣ ଆସିବା ପୂର୍ବରୁ ସେ ଜାଣିଥିଲେ, ଏ ବ୍ରାହ୍ମଣ ଆସିବେ ସବୁକିଛି ଜାଣନ୍ତି, ଭବିଷ୍ୟତ ଅତୀତ ବର୍ତ୍ତମାନ ସବୁ ଜାଣନ୍ତି ଭଗବାନ। ଭଗବତ ଗୀତା ଭଗବାନ କହିଲେ ସପ୍ତମ ଅଧ୍ୟାୟରେ ବେଦାନ ସମିତି ଇତାନି ବର୍ତ୍ତମାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାନ୍ତୁ ବେଦନ କଷ୍ଟନ, ଭଗବାନ ସବୁକିଛି ଜାଣନ୍ତି, ଭବିଷ୍ୟତ ବର୍ତ୍ତମାନ ଅତୀତ ସବୁକିଛି ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣନ୍ତି ନାହିଁ। ତେଣୁ ତଥାପି ସର୍ବକୃତ ପରମେଷ୍ଠିନ ଶବ୍ଦ ସୁଖଦେବ ଗୋସ୍ୱାମୀ ବ୍ୟବହାର କରିଛନ୍ତି, ତାର ଅର୍ଥ ହେଉଛି ସବୁକି ଜାଣନ୍ତି ଭଗବାନ, କିନ୍ତୁ ତଥାପି ପ୍ରଶ୍ନ ହେତୁ ଲୀଳେ କାହିଁକି ପ୍ରଶ୍ନ ପଚାରୁଛନ୍ତି ଭଗବାନ ଲୀଳା? ହଁ ଏ ଯେମିତି ବ୍ରାହ୍ମଣ ନ କହିଲେ ଯେ ଭଗବାନ ଜାଣିପାରିବେ ନାହିଁ ତା ନୁହଁ, ସବୁ କିଛି ଜାଣନ୍ତି ସିଏ, ହଁ କୋଟି କୋଟି ବର୍ଷ ପରେ କ'ଣ ହେବ ସିଏ ମଧ୍ୟ ଜାଣନ୍ତି ଭଗବାନ, ଆମେ ଜାଣିପାରିବା ନାହିଁ ଆସନ୍ତାକାଲି କ'ଣ ହେବ, କିନ୍ତୁ ଭଗବାନ କୋଟି କୋଟି ବର୍ଷ ପରେ କ'ଣ ହେବ ସବୁ ଜାଣନ୍ତି। ହଁ ତେଣୁ ଭଗବାନଙ୍କର ଯେଉଁ ଜ୍ଞାନ ରହିଛି ଆମେ ଚିନ୍ତା କରିପାରିବା ନାହିଁ, ଆମେ ଚିନ୍ତା କଲେ ମୋତେ ମୁଁ ହିଁ ଅତି କବ ହେଉ କି ଆମର ଆସିବ କାଲି ଆସନ୍ତାକାଲି ସବୁଠି ଆସିବ ଭୀଷ୍ମଦେବ କହିବେ, ବିଦ୍ୱାନ ବ୍ୟକ୍ତିମାନେ ମଧ୍ୟ ମୋ ହୋଇଯାଆନ୍ତି ଭଗବାନଙ୍କ ବିଷୟରେ ଯଦି ଜାଣିବା ପାଇଁ ଚାହିଁବେ ଭଗବାନ କାହିଁକି ଏସବୁ ଲୀଳା କଲେ, ବୁଝିବାଟା ତ ସହଜ ନୁହଁ। ତେଣୁ ଏଠି କହୁଛନ୍ତି ଯେ କ୍ରୀଡ଼ାର୍ଥ ପ୍ରକଟିତ ମନୁଷ୍ୟ ଦେହେନ ତାଦୃଶ୍ୟା ଏବ ମନୁଷ୍ୟ କ୍ରୀଡ଼ାୟା ଯୋଗ୍ୟତ୍ୱାଦ ଇତ୍ୟର୍ଥ, ମନୁଷ୍ୟ ଲୀଳାକୁ ଉପଯୁକ୍ତ ଭାବିକିରି ଯେଉଁଭଳି ଭାବରେ ହେବ ସେଇଭଳି ଭାବେ ଲୀଳା କରୁଛନ୍ତି ଭଗବାନ। ଆଜି ପ୍ରଭୁ କହୁଥିଲେ ସକାଳେ ଅର୍ଜୁନ ଏବଂ ଉଦ୍ଧବ ମାନେ ପଚାରୁଥିଲେ ବୁଦ୍ଧି ମାଗୁଥିଲେ କ'ଣ କରାଯିବ ଏଇ ଅବସ୍ଥାରେ, କ'ଣ କରିବା ଆମେ, କ'ଣ କରିବା ଠିକ୍ ହେବ, ଉଦ୍ଧବ ଏସବୁ ତାଙ୍କୁ ଜ୍ଞାନ ଦେଉଥିଲେ ଏଇଟା କର ସେଇଟା କର ସେଇଟା କର, ଆମ ସମୟ ହୋଇଗଲା। ତେଣୁ ଏଇଭଳି ଭାବରେ ଏଇ 37 ଶ୍ଲୋକରୁ ଇଏ କହିବେ, ସେ ଚିଠିଟି ଦେବେ, ଚିଠିଟି ଯେଉଁ ଦେଇଥିବେ ରୁକ୍ମିଣୀ ଦେବୀ ଦେଇଥିବେ ସେ ଚିଠିଟି ଦେଖିବେ ଭଗବାନଙ୍କୁ ଦେବେ, ଭଗବାନ ତା ମୁଦ୍ରା ଥିବ ତା ଦେହରେ ସିଲ୍ ବାଜିଥିବ ସେ ସିଲ୍ଟା ଖୋଲିକିରି ତାଙ୍କୁ ବ୍ରାହ୍ମଣକୁ ଦେବେ, ତୁମେ ପଢ଼ ବୋଲି ବ୍ରାହ୍ମଣ ପଢ଼ିବେ। 37-43 ଏ 7 ଶ୍ଲୋକରେ ରୁକ୍ମିଣୀ ଦେବୀ ସନ୍ଦେଶ ପ୍ରଦାନ କରୁଛନ୍ତି, ଜୟ ଶ୍ରୀ ସୀତାରାମ। ବ୍ରାହ୍ମଣ ସନ୍ଦେଶ ପ୍ରଦାନ କରିଛନ୍ତି, ରୁକ୍ମିଣୀ ସନ୍ଦେଶ 3743। ଆମେ ତ ଆମ ସମୟ ହୋଇଗଲାଣି, ଖାଲି ଏ ଶ୍ଳୋକଟିକୁ ପାଠ କରିଦେବା। ଏ ଶ୍ଳୋକଟି ଏତେ ପରି ମାନେ ରୁକ୍ମିଣୀ ଦେବୀ ବର୍ଣ୍ଣନା କରିଛନ୍ତି, ଖାଲି ଆମେ ପଢ଼ିଦେବା ଖାଲି ଶ୍ଳୋକଟି କହିବ। ପ୍ରଥମ ଶ୍ଳୋକରେ କହୁଛନ୍ତି, ଶ୍ରୁତ୍ୱା ଗୁଣାଂ ଭୁବନ ସୁନ୍ଦର ଶୃଣୁତାଂ ତେ ନିର୍ବିଶ୍ୟକଂ ବିବରୈ ହରତୋ ଅଙ୍ଗତାପଂ ରୂପଂ ଦୃଶାଂ ଦୃଶିମତାଂ ଅଖିଳାର୍ଥଲାଭଂ ତ୍ୱୟଚ୍ୟୁତ ବିଶତି ଚିତ୍ତଂ ଅପତ୍ରପମ୍ମେ। ଶ୍ରୁତ୍ୱା ଗୁଣାଂ ଭୁବନ ସୁନ୍ଦର ଶୃଣୁତାଂ ତେ, ଆମେ ଆଗରୁ ବର୍ଣ୍ଣନା କରାଯାଇଛି ଭଗବାନଙ୍କର ବିଦର୍ଭରେ ମୁନି ଋଷିମାନେ ଆସି ଯେଉଁ ଭଗବାନଙ୍କ ଗୁଣକୁ ବର୍ଣ୍ଣନା କରୁଥିଲେ ସେଇଟାକୁ ଶୁଣିଥିଲି। ଶୁତ୍ୱା ଗୁଣା ଭୁବନ ସୁନ୍ଦର ଶୃଣୁତାନ୍ତେ, ହେ ଭୁବନ ସୁନ୍ଦର ସେ ଜାଣିଥିଲେ ଭଗବାନ ଯେ ସୌନ୍ଦର୍ଯ୍ୟ ରହିଛି, ଆଉ ଏଇଟାକୁ ଯେ ଶୁଣିବ ସେ କହୁଛନ୍ତି ମୁଁ ଶୁଣିକିରି ନିର୍ବିଶ କର୍ମ ବିଷୟରେ ଭରତଙ୍କ କଥା ହେବ, ଆପଣଙ୍କର କଥା ବିଷୟରେ ଶୁଣିକିରି ମୋର କର୍ଣ୍ଣ ରନ୍ଧ୍ର ଦେଇକରି ଯେତେବେଳେ ସେ କଥା ଆସିଲା ମୋ ହୃଦୟକୁ ଆସିଲା ନିର୍ବିଶ ପ୍ରବେଶ କଲା ସେତେବେଳେ ହରତୁ ଅଙ୍ଗତାପ ମୋର ଯେଉଁ ଶରୀରରେ ଯେଉଁ ତାପ ରହିଛି ସେ ତାପଟି ଚାଲିଗଲା। ଅଙ୍ଗତାପ ବା ଅଙ୍ଗର ଅର୍ଥ ହେଉଛି ତାକୁ ସମ୍ବୋଧନ କରୁଛନ୍ତି, ଅଙ୍ଗ ହେ ପ୍ରିୟ ମୋର ଶରୀରର ତାପ ସବୁ ଚାଲିଗଲା। ଏବଂ ରୂପଂ ଦୃଶାଂ ଦୃଶ୍ୟମତା ଅଖିଳାତରାଭ ଭଗବାନ ଯେଉଁ ରୂପ ରହିଛି ରୂପ ବର୍ଣ୍ଣନା ଶୁଣୁଥିଲେ ଦୃଶାଂ ଦୃଶ୍ୟମତା ଯେଉଁମାନେ ଚକ୍ଷୁ ରହିଛି ତାଙ୍କ ପାଇଁ ଏ ପ୍ରକୃତରେ ପ୍ରକୃତ ଦୃଶ୍ୟ ଦେଖିବା କଥା, ଚକ୍ଷୁମତା ଯେଉଁମାନେ ଚକ୍ଷୁ ରହିଛି ଦୃଶ୍ୟମତା ଅଖିଳାର୍ଥ ଲାଭ ହେଉଛି ଶ୍ରେଷ୍ଠ ଲାଭ, ଚକ୍ଷୁର ଶ୍ରେଷ୍ଠ ଲାଭ ହେଉଛି ଏ ଭଗବାନ ରୂପକୁ ଦର୍ଶନ କରିବା। ତୁଇ ଅଚ୍ୟୁତ ଆବିଶତି ଚିତ୍ତମ ଅପତ୍ର ପମ୍ମେ, ଅଚ୍ୟୁତ ଭଗବାନ ସହିତ ଅଚ୍ୟୁତ ଭଗବାନ କେବଳ ଚ୍ୟୁତି ହୁଏ ନାହିଁ, କହିବାର ଅଛି ବହୁତ କଥା ଭାବାର୍ଥ କହିଲେ ଆସନ୍ତା କହିବା ଏଇଟା ଅଚ୍ୟୁତ କହିଲେ ଭଗବାନ କେବଳ ଚ୍ୟୁତ ହୁଅନ୍ତି ନାହିଁ, ତାଙ୍କର ଯେଉଁ ରହିଛି ଗୁଣ ସବୁ ରହିଛି କେବଳ ଚ୍ୟୁତ ହୁଅନ୍ତି ନାହିଁ। ଭଗବାନଙ୍କର ଶରଣାଗତ ଯିଏ ଶରଣରେ ଆସିବ ସେ ତ ଶରଣଗତକୁ ଶରଣ ଦେବେ ସିଏ, ତେଣୁ ଏଥିରେ ଆପଣ ଚ୍ୟୁତ ହେବେ ନାହିଁ, ତେଣୁ ମୋତେ ନିଶ୍ଚିନ୍ତ ଭାବରେ ଶରଣ ଦେବେ। ପ୍ରତିଶୋକ ପ୍ରତିଅକ୍ଷରେ ନାନା ଅର୍ଥ କହେ, ତେଣୁ ତୋଇ ଅଚ୍ୟୁତା ବିଶତି ଚିତ୍ତମ ଅପତ୍ର ପମ୍ମେ, ମୋର ମନ ଆପଣଙ୍କ ପାଖରେ ପାଦପଦ୍ମରେ ପ୍ରବେଶ କରୁଛି ଲଜ୍ଜା ହେଇନି ଭାବରେ। ଏଇଟାକୁ ଜଣେ ଆଚାର୍ଯ୍ୟ କହିଛନ୍ତି, ଯେଉଁଭଳି ଭାବରେ ଭଗବାନ ରାମଜୀ ସୀତାଙ୍କୁ ନିର୍ବାସନ କରିଥିଲେ କିନ୍ତୁ ତଥାପି ନିର୍ଲଜ୍ଜ ଭାବରେ ପୁଣି ସେ ଭଗବାନ ଶରଣରେ ଯାଉଛନ୍ତି। ଆସନ୍ତାକାଲି ଆମେ ଶୁଣିବା କଥା, ତେଣୁ ଆମ କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌର ବକୁନ୍ଦ କି ହିତାୟ ଗୌର ପ୍ରମାଣ ଜୟ ଶ୍ରୀ
ଗୋପାଳ।